ତ ଆଜି ଆମେମାନେ ଆଲୋଚନା କରିବା ଭଗବାନଙ୍କର ନାମ ସମ୍ପର୍କରେ। କାଲି ଆମେମାନେ ବାଲେଶ୍ୱରରେ ଆଲୋଚନା କରୁଥିଲେ ଯେ ଭଗବାନ କିଏ, ସଂକ୍ଷେପରେ ମୁଁ କହିଥିଲି। ଆଜି ସକାଳ ଆଲୋଚନାରେ ମନ୍ଦିରରେ ଆମେମାନେ ଶୁଣିଲେ ଯେ ଭଗବାନଙ୍କର ଜୀବନ ଲକ୍ଷ୍ୟ ହେଉଛି କୃଷ୍ଣ ପ୍ରେମ ଲାଭ କରିବା। ତ କୃଷ୍ଣ ପ୍ରେମ ବା ଭଗବାନଙ୍କ ପ୍ରତି ପ୍ରେମମୟ ସମ୍ପର୍କ ପୁନଃସ୍ଥାପନ କରିବା ହେଉଛି ଜୀବନର ଲକ୍ଷ୍ୟ। ତ କାଲି ଆମେମାନେ ଆଲୋଚନା କରିଥିଲେ ଯେ ଜଗତରେ ଦୁଇ ପ୍ରକାରର ମଣିଷ ଅଛନ୍ତି, ଆସ୍ତିକ ଆଉ ନାସ୍ତିକ। ଆସ୍ତିକ ମାନେ ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି, ନାସ୍ତିକ ମାନେ ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, ଭଗବାନଙ୍କ ସତ୍ୟକୁ ମାନନ୍ତି ନାହିଁ। ଏହି ସମ୍ପର୍କରେ ମୁଁ କାଲି କହିଥିଲି ଯେ ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, ଭଗବାନଙ୍କ ସତ୍ତାକୁ ମାନନ୍ତି ନାହିଁ, ନାସ୍ତିକ, ସେମାନଙ୍କର ତ ଗୋଟେ କଥା ବା ଆମେ ଭଗବାନଙ୍କୁ ମାନୁନୁ, ବାସ୍ କଥା ଶେଷ, ତାପରେ କିଛି ଆଲୋଚନା କରିବାର ବିଷୟ ନାହିଁ। କିନ୍ତୁ ଯେଉଁମାନେ ଭଗବାନଙ୍କର ଅସ୍ତିତ୍ୱକୁ ମାନନ୍ତି, ମାନେ ଭଗବାନ ବୋଲି କେହି ଜଣେ ଅଛନ୍ତି ଆମେ ବିଶ୍ୱାସ କରନ୍ତି, ସେମାନଙ୍କ ପାଇଁକି ଆହୁରି ବେଶୀ କିଛି ବିଷୟ ଚର୍ଚ୍ଚା କରିବାର ରହିଛି। କ'ଣ ସେ ବିଷୟଟି? ସେ ବିଷୟ ହେଉଛି ଭଗବାନ ତ ଅଛନ୍ତି, କିନ୍ତୁ ଭଗବାନ କିଏ? ଏ ଗୋଟେ ବିରାଟ ପ୍ରଶ୍ନ। ବିଶେଷ କରି କଳିଯୁଗର ଗୋଟେ ମୁଖ୍ୟ ଲକ୍ଷ୍ୟ ହେଉଛି ଭଗବାନ ନେଇକି ଜୀବକୁ ବା ମଣିଷକୁ ବିଭ୍ରାନ୍ତ କରିବା। ଏ ଗୋଟେ କଳିଯୁଗର ଗୋଟେ ମୁଖ୍ୟ ଗୁଣ ଗୋଟିଏ। ତ ସେଥିପାଇଁ ଆମେ କଳିଯୁଗ ମଣିଷମାନେ ଯେ ଭଗବାନ କିଏ, ପୂର୍ବ ପୂର୍ବ ଯୁଗରେ ଭଗବାନ କିଏ ଲୋକମାନେ ଜାଣୁଥିଲେ ଶାସ୍ତ୍ରରୁ, କୃଷ୍ଣ, ରାମ, ନାରାୟଣ, ବାମନ, ନରସିଂହ, ଜଗନ୍ନାଥ, ଭଗବାନ, ଗୋଟେ କଥା ଶେଷ, ଭଗବାନଙ୍କୁ ଲୋକମାନେ ଆରାଧନା କରୁଥିଲେ ଆଉ ଦେବାଦେବୀମାନଙ୍କୁ ଆରାଧନା କରୁଥିଲେ। ଇନ୍ଦ୍ର, ଚନ୍ଦ୍ର, ବରୁଣ, ଶିବ, କାଳି, ଦୁର୍ଗା, ଗଣେଶ, କାର୍ତ୍ତିକ, 33 କୋଟି ଦେବତାଙ୍କର ଆରାଧନା ରହିଛି ଆଉ ଭଗବାନଙ୍କର ଆରାଧନା ରହିଛି। ପୂର୍ବ ପୂର୍ବ ଯୁଗରେ ଏହିସବୁ ନେଇକି ଲୋକମାନଙ୍କ ପ୍ରତି ଦ୍ୱିଧା ନଥିଲା, ବିଭ୍ରାନ୍ତି ନଥିଲା। କିନ୍ତୁ ଯେତେବେଳେ କଳିଯୁଗ ପ୍ରବେଶ କରିବ, କଳିଯୁଗ ପ୍ରଗତି ଲାଭ କରିବ, ଆଗେଇବ, ସେତେ ଲୋକମାନଙ୍କ ଭିତରେ ଭଗବାନ କିଏ ସେଇଟା ନେଇକି ବିଭ୍ରାନ୍ତି ହେବ ଆଉ ସେ ବିଭ୍ରାନ୍ତିରୁ ଆଉ ବେଶୀ ବେଶୀ ଲୋକ ନାସ୍ତିକ ହେଇଯିବେ। ବର୍ତ୍ତମାନ କଳିଯୁଗରେ ଲୋକ ନାସ୍ତିକ ଲୋକମାନଙ୍କର ସଂଖ୍ୟା ବଢ଼ୁଛି। ଏ ଲୋକମାନେ ନାସ୍ତିକ ହେବାର କାରଣ କ'ଣ? ନା ଭଗବାନ କିଏ ଆମେ ଜାଣିପାରୁନେ, ତ ଲୋକମାନେ ବିଭ୍ରାନ୍ତ ଭଗବାନ କିଏ ଜାଣିବା ପାଇଁକି, ଯାହାର ଫଳରେ ଭଗବାନ କିଏ ସେ ସମ୍ପର୍କରେ ଲୋକମାନଙ୍କର ବିଭିନ୍ନ ପ୍ରକାର ଧାରଣା। ତ କାହିଁକି ବିଭିନ୍ନ ପ୍ରକାର ଧାରଣା? ନା ଭଗବାନ କିଏ ଜାଣିବା ଦୂରର କଥା, ଭଗବାନ ଶବ୍ଦର ମାନେ ତ ଲୋକମାନେ ଆମେ ଜାଣିନେ। ଭଗବାନ ଯେ ଶବ୍ଦର ମାନେ କ'ଣ? ତାର ଯେତେ ଲୋକ ମଧ୍ୟ ସମସ୍ତେ ଭଗବାନ ଶବ୍ଦ ଶୁଣିଛନ୍ତି, କିନ୍ତୁ ଭଗବାନ ଶବ୍ଦର ଅର୍ଥ କେତେ ଲୋକ କହିପାରିବେ? ଯଦି ଭଗବାନ ଶବ୍ଦର ଅର୍ଥ ନ ଜାଣିଛେ ତାହେଲେ ଭଗବାନ କିଏ ଜାଣିବା କେମିତିକା? ସେଥିପାଇଁ ପ୍ରଥମେ ଭଗବାନ ଶବ୍ଦର ଅର୍ଥ ଜାଣିବା ଦରକାର। ସେ ସମ୍ପର୍କରେ ପରାଶର ମୁନି ଭଗବାନ ଶବ୍ଦର ବ୍ୟାଖ୍ୟା ଦେଉଛନ୍ତି ଯେ ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଯଶ ଶ୍ରିୟ ଜ୍ଞାନ ବୈରାଗ୍ୟ ସେବ ସନାଂ ଭୋଗ ଇତିଙ୍ଗନା। ଯାହାର ମଧ୍ୟରେ ପୂର୍ଣ୍ଣ ମାତ୍ରାର ଷଡ଼ ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ, ବୀର୍ଯ୍ୟ, ଯଶ, ଶ୍ରୀ, ଜ୍ଞାନ, ବୈରାଗ୍ୟ ପୂର୍ଣ୍ଣ ମାତ୍ରାରେ, ସିଏ ହେଉଛନ୍ତି ଭଗବାନ। ଭଗବାନ କିଏ? ନା ଜନ୍ମାଦେଶ ଯତଃ ଅନ୍ୟାୟ, ଯିଏ ସମସ୍ତ ଅନନ୍ତ କୋଟି ବ୍ରହ୍ମାଣ୍ଡର ସୃଷ୍ଟି, ସ୍ଥିତି ଏବଂ ପ୍ରଳୟର କାରଣ, ସିଏ ହେଉଛନ୍ତି ଭଗବାନ। ଯଦି ଭଗବାନ ଅର୍ଥ ଆମେ ଜାଣିବା ତାହେଲେ ଯାହାକୁ ତାହାକୁ ଲୋକମାନେ ଭଗବାନ ବୋଲି ପୂଜା କରିବେନି। ବର୍ତ୍ତମାନ କଳି ଯୁଗରେ ଯେଉଁ ଭଗବାନ ନେଇକି ଯେଉଁ ସମସ୍ୟା ହେଇଛି, ତ ଭଗବାନ ଯେନ୍ତା କହୁଛ ନା ଶକ୍ତିବାନ, ଯାହାର ମଧ୍ୟ ଶକ୍ତି ରହିଛି ଶକ୍ତିବାନ, ଯେ ଧନର ଅଧିକାରୀ ଧନବାନ, ଯେ ରୂପର ଅଧିକାରୀ ରୂପବାନ, ଯେ ଗୁଣର ଅଧିକାରୀ ଗୁଣବାନ, ଯେ ଭଗର ଅଧିକାରୀ ଭଗବାନ, ଭଗବାନ ଐଶ୍ୱର୍ଯ୍ୟ, ଏଇ ସର ଐଶ୍ୱର୍ଯ୍ୟ ଯାହାର ମଧ୍ୟରେ ପୂର୍ଣ୍ଣ ମାତ୍ରାରେ ତାକୁ ହିଁ ଭଗବାନ କୁହାଯିବ। ତ ସେଥିପାଇଁ କି ଭଗବାନଙ୍କୁ ଜାଣିବା ଆଗରୁ ଭଗବାନ ଶବ୍ଦର ଅର୍ଥଟି ଆମକୁ ଜାଣିବାକୁ ପଡ଼ିବ। ତ ଭଗବାନ ନେଇକି ଲୋକମାନେ ବିଭ୍ରାନ୍ତ, ମୋ ବିଚାରରେ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଇହୁଦୀ ବୌଦ୍ଧ ଏଇ ସମସ୍ତ ଜାତିର ଲୋକମାନଙ୍କ ଭିତରେ ହିନ୍ଦୁମାନେ ଭଗବାନଙ୍କୁ ନେଇକି ସବୁଠୁ ବେଶୀ ବିଭ୍ରାନ୍ତ। ତ ଭଗବାନ ଦେବତାମାନଙ୍କ ଭିତରେ ପାର୍ଥକ୍ୟ ଜାଣିବାକୁ ପଡ଼ିବ। ଆମର 33 କୋଟି ଦେବତା ରହିଛନ୍ତି, ଇନ୍ଦ୍ର ଚନ୍ଦ୍ର ବରୁଣ ଇତ୍ୟାଦି, କି ସେମାନେ ଭଗବାନ ନୁହନ୍ତି, ସେମାନେ ଭଗବାନଙ୍କର ଦାସ, ଭଗବାନଙ୍କ ପ୍ରତିନିଧି, ଏଇ ଭୌତିକ ଜଗତକୁ ପରିଚାଳନା କରୁଛନ୍ତି। ରାମ କୃଷ୍ଣ ନାରାୟଣ ବାମନ ଏ ଭଗବାନଙ୍କର ଅନନ୍ତ ରୂପ ରହିଛି, ଅନାଦି ଅନନ୍ତ ରୂପ। କିନ୍ତୁ ଭଗବାନଙ୍କର ଅନନ୍ତ ରୂପ ଥିଲେ ବି ତାଙ୍କର ସ୍ୱୟଂ ରୂପ ରହିଛି, ଏତେ ଚାଂଶ କଲାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ଭଗବାନଙ୍କୁ କେମିତିକା ଜାଣିବା, କାହା ଭିତ୍ତିରେ ଭଗବାନଙ୍କୁ ଜାଣିବା, ଆମେରିକା କେଉଁଠି ଅଛି କେମିତିକା ଜାଣିବା, ଇତିହାସ ବହି ପଢ଼ିଲେ ଆମେରିକା କେଉଁଠି ଜାଣି ହେବନି, ଭୂଗୋଳ ବହିରୁ ଜାଣିବା, ଆକବର କେମିତି ଶାସନ କରୁଥିଲେ, ଆମେ ବଟାନି ବହି ପଢ଼ିକି ଆକବରଙ୍କ ଶାସନ ସମ୍ପର୍କରେ ଜାଣିପାରିବାନି, ଭୂଗୋଳ ଆମେ ଇତିହାସ ପଢ଼ିଲେ ଜାଣିପାରିବା। ମୋ ପେଟରେ ବ୍ୟଥା ହେଉଛି, ଇଞ୍ଜିନିୟର ପାଖକୁ ଗଲେ ପେଟ ବ୍ୟଥା ଭଲ କରିବନି, ଡାକ୍ତର ପାଖକୁ ଯିବାକୁ ପଡ଼ିବ। ଠିକ୍ ସେଭଳିଆ ଭଗବାନ କିଏ, ଭଗବାନଙ୍କ ସଙ୍ଗେ ଜାଣିବାକୁ ହେଲେ କେଉଁଠୁ ଜାଣିବା, କାହା ପାଖକୁ ଯିବା, ଯେହେତୁ ଆମେରିକା କେଉଁଠି ଜାଣିବାକୁ ହେଲେ ଭୂଗୋଳ ପଢ଼ିବା, ଭଗବାନ କିଏ ଜାଣିବାକୁ ହେଲେ ବେଦ ବେଦାନ୍ତ ଉପନିଷେଦ ପୁରାଣରୁ ଜାଣିବା, ଭଗବାନ କିଏ ଜାଣିବାକୁ ହେଲେ ପୂର୍ବତନ ଆଚାର୍ଯ୍ୟ ଗୋସ୍ୱାମୀମାନଙ୍କର ଭକ୍ତମାନଙ୍କୁ ଜାଣିବାକୁ ପଡ଼ିବ। ତ 2ଟା ଜିନିଷ ମନେ ରଖିବେ, ଯଦି ଭଗବାନଙ୍କ ସମ୍ପର୍କରେ ଆପଣମାନେ ବିଭ୍ରାନ୍ତ ହେବାକୁ ନ ଚାହୁଁଛନ୍ତି ତାହେଲେ 2ଟା ଜିନିଷ ଉପରେ ଗୁରୁତ୍ୱ ଦେବେ। ଗୋଟିଏ ହେଉଛି ଜାଣିବେ ଯେ ଭଗବାନ ଶବ୍ଦର ମାନେ କ'ଣ, ଯେଉଁଟା ମୁଁ ବର୍ଣ୍ଣନା କରିଲି, ଆଉ ଭଗବାନଙ୍କୁ ଜାଣିବାକୁ ହେଲେ କେଉଁ ଭିତ୍ତିରେ ଭଗବାନଙ୍କୁ ଜାଣିବାକୁ ପଡ଼ିବ, ତାହେଲେ ବିଭ୍ରାନ୍ତିରୁ ଆମେ ମୁକ୍ତି ପାଇବା। ଦେବତା ଭଗବାନଙ୍କ ଭିତରେ ପାର୍ଥକ୍ୟ ଜାଣିବାକୁ ପଡ଼ିବ। ଅନେକ ଲୋକଙ୍କର ଧାରଣା ଯେ ପ୍ରତିଟା ଜୀବ ହିଁ ଭଗବାନ, କିନ୍ତୁ ଜୀବ ହେଉଛି ଭଗବାନଙ୍କ ନିତ୍ୟ ଅଂଶ, ଜୀବ କେବେ ହେଲେ ଭଗବାନ ହେଇପାରିବନି। ସେଟା ତ ମୁଁ କାଲି କହୁଥିଲି, ଅନେକ ଜନତା ଜନାର୍ଦ୍ଦନ, ଜନତାର ସେବା ହେଲେ ଭଗବାନଙ୍କର ସେବା ହେବ ନା, ଭଗବାନଙ୍କର ସେବା ହେଲେ ଜନତାମାନଙ୍କର ସେବା ହେବ, ଏଟା ଓଲଟା ଜିନିଷ। କିନ୍ତୁ କଳିଯୁଗ ତ ଯେଇ ଜୀବ ସେଇ ଶିବ, ଜୀବ ହିଁ ଭଗବାନ, ଇଏ ଗୋଟେ ବିଭ୍ରାନ୍ତି ଭଗବାନଙ୍କ ସମ୍ପର୍କରେ। ଆଉ କେହି ଭୂତ ପ୍ରତ୍ୟେକ ଭଗବାନ ବୋଲି ପୂଜା କରୁଛନ୍ତି, କେହି ନିରାକାର ଉପରେ ପୂଜା କରୁଛି, କେହି ସାକାର ରୂପରେ ପୂଜା କରୁଛି, ବିଭିନ୍ନ ପ୍ରକାରର ମତବାଦ। ଆଉ ସବୁଠୁ ଡେଞ୍ଜରସ୍ ମତବାଦ ହେଉଛି କଳିଯୁଗରେ ବିଶେଷ କରି, ଯେ ଭଗବାନଙ୍କର ନାମ ନେଇକି ବହୁ ବ୍ୟକ୍ତି କି ସାଧାରଣ ମଣିଷ, ସାଧାରଣ ମଣିଷ ନ ହେଇପାରିଥାନ୍ତି, ସେ ତ ଅସାଧାରଣ ମଣିଷ ହେଇଥିବେ, ବହୁ ଗୁଣାନ୍ୱିତ ମଣିଷ ହେଇଥିବେ, ସେ ସିଦ୍ଧ ପୁରୁଷ ହେଇଥିବେ, କିନ୍ତୁ ତା ବୋଲି ସେ ଭଗବାନ ହେଇପାରିବେନି। ଏଇ ଧାରଣା ଆମର ସୁସ୍ପଷ୍ଟ ହେବା ଦରକାର। ଯେକୌଣସି ଗୁଣବାନ ବ୍ୟକ୍ତିକୁ ଭଗବାନ ବୋଲି ସମ୍ବୋଧନ କରାଯିବନି, ସେ ମହାପୁରୁଷ ହେଇପାରିବେ, ସିଦ୍ଧ ପୁରୁଷ ହେଇପାରିବେ, କିନ୍ତୁ ପରମ ପୁରୁଷ ହେଇପାରିବେନି। ପାର୍ଥକ୍ୟଟା ବୁଝିବାକୁ ପଡ଼ିବ, ପରମ ପୁରୁଷ ଭଗବାନ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ରାଧ ଗୋବିନ୍ଦ ସର୍ବକାରଣ କାରଣ, ବ୍ରହ୍ମ ସଂହିତାରେ କହାଯାଉଛି। ଭଗବାନଙ୍କୁ ଶାସ୍ତ୍ର ଭିତ୍ତିରେ ଜାଣିବାକୁ ଚେଷ୍ଟା କରନ୍ତୁ, ନିଜର ବୁଦ୍ଧି ଦେଇକି ଭଗବାନଙ୍କୁ ବୁଝି ହେବନି, ରାଜନୈତିକ ନେତାମାନଙ୍କ ଠାରୁ ଶୁଣିକି ଭଗବାନଙ୍କୁ ଜାଣି ହେବନି, ପ୍ରଫେସର ଆଧ୍ୟାତ୍ମିକ ମାନଙ୍କ ଠାରୁ ଶୁଣିକି ଭଗବାନଙ୍କୁ ଜାଣି ହେବନି। ଭଗବାନଙ୍କୁ ଜାଣିବାକୁ ହେଲେ ଶାସ୍ତ୍ର ଭିତ୍ତିରେ ପୂର୍ବ ଆଚାର୍ଯ୍ୟମାନଙ୍କର ବାଖ୍ୟା ଅନୁସାରେ ଭଗବାନଙ୍କୁ ଜାଣିବାକୁ ପଡ଼ିବ, ତାହେଲେ ଭଗବାନଙ୍କ ସମ୍ପର୍କରେ ସଠିକ୍ ଖବର ଆମେ ପାଇବା। ଶାସ୍ତ୍ର ଅନୁସାରେ ଏଇ କଳିଯୁଗରେ ଭଗବାନଙ୍କର ଅବତାର ହିଁ ନାହିଁ। ଆଜି ଦେଖନ୍ତୁ ଆମର ସମାଜରେ ଇଏ ଭଗବାନ ସେ ଭଗବାନ, କେତେ ବାବା କେତେ ଠାକୁର କେତେ ଭଗବାନ, କିନ୍ତୁ ପ୍ରଭୁପାଦ କହୁଛନ୍ତି ଯେ ଆମର ଭାରତବର୍ଷ ବଙ୍ଗଳାଦେଶରେ ଭଗବାନଙ୍କର ଫ୍ୟାକ୍ଟ୍ରି ଯେମିତି ବସିଛି, ଗାଁ ଗାଁରେ ଭଗବାନ। ଶାସ୍ତ୍ର ଅନୁସାରେ କଳିଯୁଗରେ ଭଗବାନଙ୍କର ଅବତାର ହିଁ ନାହିଁ। ତ ଆପଣମାନେ କହିବେ ଗୌରାଙ୍ଗ ମହାପ୍ରଭୁ ଭଗବାନଙ୍କର ଅବତାର, ନା, ଗୌରାଙ୍ଗ ସ୍ୱୟଂ କୃଷ୍ଣ, କିନ୍ତୁ ସେ ଭଗବାନ ହେଇକି ଅବତୀର୍ଣ୍ଣ ହେଇନାହାନ୍ତି, ଛର୍ଣ୍ଣ ଅବତାର କୁହାଯାଉଛି, ଅନ୍ତଃ କୃଷ୍ଣ ବହିର୍ଗୌର, ସେ ଭକ୍ତିଭାବ ଅଙ୍ଗୀକାର କରିକି କୃଷ୍ଣ ସ୍ୱୟଂ ଆସିଛନ୍ତି ଲୋକମାନଙ୍କୁ ଶିଖେଇବା ପାଇଁ କି ନିଜ ଭକ୍ତି ଯୋଗମ, ଭଗବାନଙ୍କୁ କେମିତିକି ଭକ୍ତି କରିହେବ, ଭଗବାନଙ୍କୁ କେମିତି ଭକ୍ତି ମଧ୍ୟ ପାଇପାରିବା, ସେଇ କଥା ଶିଖେଇବା ପାଇଁ କି ଭଗବାନ ସ୍ୱୟଂ ଭକ୍ତିଭାବ ଅଙ୍ଗୀକାର କରିକି ସେ ଆସିଛନ୍ତି ଗୌରାଙ୍ଗ ରୂପରେ। କଳିକାଳରେ ଭଗବାନଙ୍କର ଅବତାର ନାହିଁ, ତାହେଲେ କଳିଯୁଗ ଲୋକ ଉଦ୍ଧାର ପାଇବେ କେମିତିକା? ନା, କଳିକାଳେ ନାମ ରୂପେ କୃଷ୍ଣ ଅବତାର, କଳିକାଳରେ ଭଗବାନ କୃଷ୍ଣ ଆସିଛନ୍ତି, କେଉଁ ରୂପରେ ଆସିଛନ୍ତି? ସଶରୀରେ ଆସିବେନି, ଶରୀର ଧାରଣ କରିକି ଆସିବେନି, ଯେମିତିକା ରାମ ରୂପରେ, କୃଷ୍ଣ ରୂପରେ, ବାମନ ରୂପରେ, ନରସିଂହ ରୂପରେ ଆସୁଥିଲେ, ଯୁଗ ଯୁଗ ଧରିକି ଆସୁଛନ୍ତି, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ। କିନ୍ତୁ ଏଇ କଳିଯୁଗରେ ନୁହଁ, ବ୍ରହ୍ମାଙ୍କର ଗୋଟିଏ ଦିନରେ ସତ୍ୟ ତୃତୀୟ ଦ୍ୱାପର କଳି ଏଭଳିଆ ହଜାରେ ଥର ହୁଏ, ତାହେଲେ ବ୍ରହ୍ମାଙ୍କର ଗୋଟିଏ ଦିନ ଗୋଟିଏ କଳ୍ପ, ତା ମାନେ ଭଗବାନଙ୍କର ବ୍ରହ୍ମାଙ୍କର ଗୋଟିଏ ଦିନରେ ହଜାରେ କଳି ଆସିବ, ହଜାରେ ସତ୍ୟଯୁଗ, ହଜାରେ ତୃତୀୟ, ହଜାରେ ଦ୍ୱାପର, କିନ୍ତୁ ଚାରି ହଜାର ଯୁଗ ଭିତରେ ଏଇ ଗୋଟିଏ କଳିଯୁଗ, ଯେଉଁ କଳିଯୁଗରେ ଭଗବାନ ସଶରୀରେ ଅବତୀର୍ଣ୍ଣ ହେବେନି, ତାହେଲେ କଳିଯୁଗ ଲୋକମାନେ ଉଦ୍ଧାର ପାଇବେ କିଭଳିଆ? ନା, ଭଗବାନ ସଶରୀରେ ନ ଆସିଲେ ବି ସେ ନାମ ରୂପରେ ଆସିବେ, ଯେ ଭଗବାନଙ୍କ ଠାରୁ ଭଗବାନଙ୍କର ନାମ ଆହୁରି ଶ୍ରେଷ୍ଠ, ଭଗବାନଙ୍କ ଠାରୁ ଭଗବାନଙ୍କ ନାମ ଭିତରେ ବେଶୀ ଶକ୍ତି ରହିଛି, ଭଗବାନଙ୍କ ଠାରୁ ଭଗବାନଙ୍କ ନାମ ଆହୁରି କରୁଣାମୟ, ସେଇଥିପାଇଁ କୁହାଯାଉଛି କଳିକାଳେ ନାମ ରୂପେ କୃଷ୍ଣ ଅବତାର। ଏଇ କଳିଯୁଗ ଲୋକମାନେ ଆମମାନେ ବହୁ ଅଧ, ବହୁ ପତିତ, ମନ୍ଦ ସୁମନ୍ଦ ମତୟ ମନ୍ଦ ଭାଗ୍ୟ ହିଁ ଉପଦୃତ, ଭାଗବତରେ କୁହାଯାଉଛି ଆମେ ସମସ୍ତେ ମନ୍ଦ ଭାଗା, ସେଥିପାଇଁ ଭଗବାନ ଅତ୍ୟନ୍ତ କରୁଣା କରିକି ସେ ତାଙ୍କର ନାମ ରୂପରେ ଆବିର୍ଭୂତ ହୋଇଛନ୍ତି, ନାମ ମଧ୍ୟ ତାର ସମ୍ପୂର୍ଣ୍ଣ ଶକ୍ତି ଭଗବାନ ଦେଇଛନ୍ତି କଳିହତ ବଦ୍ଧ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁକି। ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି, ତାଙ୍କର ସର୍ବଶକ୍ତି ନାମରେ ମଧ୍ୟ ଆରୋପଣ କରିଛନ୍ତି, ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି ତତ୍ରାର୍ପିତା ନିୟମିତ ସ୍ମରଣେନ କାଳ। ଭଗବାନଙ୍କୁ ପୂଜା କରିବାକୁ ହେଲେ ଶୁଦ୍ଧ ହେବାକୁ ପଡ଼ିବ, ପବିତ୍ର ହେବାକୁ ପଡ଼ିବ, ମନ୍ଦିରକୁ ଯିବାକୁ ପଡ଼ିବ, କିନ୍ତୁ ଭଗବାନଙ୍କୁ ତାଙ୍କ ନାମ ରୂପରେ ପ୍ରସାର କରିବାକୁ ହେଲେ ଦେଶ କାଳ ପାତ୍ରର କିଛି ବିଚାର ନାହିଁ। ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି ତତ୍ରାପିତ ସ୍ମରଣେନ କାଳ, ଭଗବାନଙ୍କର ନାମକୁ ସ୍ମରଣ କରିବା ପାଇଁକି କେଉଁ ସମୟରେ ସ୍ମରଣ କରିବା, କେଉଁ ଜାଗାରେ ସ୍ମରଣ କରିବା, କିଏ ସ୍ମରଣ କରିପାରିବ, ତାର ବିଚାର ନାହିଁ। ମନ୍ଦିର ଯାଇକି ଭଗବାନଙ୍କର ପୂଜା କରିବାର ବିଚାର ରହିଛି, ଶୁଦ୍ଧ ପବିତ୍ର ବ୍ରାହ୍ମଣ ସେମାନେ ପୂଜା କରିପାରିବେ, କିନ୍ତୁ କଳିଯୁଗେ କଳୁ ସର୍ବେ ଶୁଦ୍ର ସମ୍ଭବା, କଳିଯୁଗରେ ବ୍ରାହ୍ମଣ ନାହାନ୍ତି, କଳିଯୁଗରେ କ୍ଷତ୍ରିୟ ନାହାନ୍ତି, କଳିଯୁଗରେ ବୈଶ୍ୟ ନାହାନ୍ତି, କଳୁ ସର୍ବେ ଶୁଦ୍ର ସମ୍ଭବା, ଆମର ଅଧିକାର ନାହିଁ। କଳିଯୁଗ ସେଭଳିଆ ମୁନି ଋଷି ବ୍ରାହ୍ମଣ ନାହାନ୍ତି ଯେଉଁ ବ୍ରହ୍ମ ତେଜସ୍ୱୀ ବ୍ରାହ୍ମଣମାନେ ମନ୍ତ୍ର ଉଚ୍ଚାରଣ କରିକି ଅଗ୍ନି ଉତ୍ପନ୍ନ କରିପାରିବେ, ତ ସେଥିପାଇଁ କି ଭଗବାନ କ'ଣ କରିଛନ୍ତି, କୃପା କରିକି ସେ ନାମ ରୂପରେ ଆସିଛନ୍ତି। ଯୋଉ ନାମ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ କୌଣସି ପାତ୍ର ଅପାତ୍ରର ବିଚାର କରିବାନି। ଯେକୌଣସି ବ୍ୟକ୍ତି ଏଇ ହରିନାମ କରିପାରିବେ, ଯେକୌଣସି ସମୟରେ କରିପାରିବେ, ଯେକୌଣସି ସମୟରେ ବ୍ରହ୍ମ ମୁହୂର୍ତ୍ତ ହଉ, ଶିବ ମୁହୂର୍ତ୍ତ ହଉ, ସକାଳ ହଉ, ସନ୍ଧ୍ୟାରେ ହଉ, ଯେକୌଣସି ଅବସ୍ଥାରେ କରିପାରିବେ। ଏମିତିକା କି ଅପବିତ୍ର ସ୍ଥାନରେ ବି ହରିନାମ କରିହେବ। ଯେତେବେଳେ ବାହ୍ୟକୃତ ଟଏଲେଟ୍ ଯାଉଛନ୍ତି ସେତେବେଳେ ହରିନାମ କରିହେବ। ମହାପ୍ରଭୁ ଯେତେବେଳେ ପୁରୀରେ ଥିଲେ ତ ଗୋପାଳ ଥିଲା, ଗୋପାଳ ଗୋଟେ ଛୋଟ ଛୁଆ, ତ ମହାପ୍ରଭୁ କିଏ କିଏ କହୁଛନ୍ତି କୌଣସି ବୈଷ୍ଣବ ତ ବାହ୍ୟକୃତ କରିବାକୁ ଯାଇଛନ୍ତି, ତ ଗୋପାଳ ତାଙ୍କ ପାଣି ଲୋଟା ନେଇକି ଯାଇଛି, ତ ସେ ବୈଷ୍ଣବ ସେ ଝାଡ଼ା ଫେରିବାକୁ ଯାଇଛନ୍ତି, ତ ଗୋପାଳ ଛୋଟ ଛୁଆ ବସିକି ଦେଖୁଛି ତ ମୁହଁଟା ଦେଖିପାରୁଛି, ସେ ଜିଭଟାକୁ କାମୁଡ଼ିକି ଧରିଛନ୍ତି, ତ ବାଧ୍ୟକୃତ୍ୟ କରି ଯେତେବେଳେ ଫେରିଲେ ତ ଗୋପାଳ ପଚାରିଲେ ପ୍ରଭୁ ଆପଣ ଯେତେବେଳେ ବାଧ୍ୟକୃତ ଝାଡ଼ା ଫେରୁଥିଲେ ଜିଭଟାକୁ କାମୁଡ଼ି କାଇଁ ଧରିଥିଲେ? ତ ସେ କହିଲେ ମୁଁ ଜିଭଟାକୁ କାମୁଡ଼ିକି ଧରିଥିଲି, ସବୁବେଳେ ନାମ ମୁହଁରେ ଆସିଯାଉଛି ତ ଝାଡ଼ ଫେରିଲେ ନାମ ଆସିଯାଏ କେଉଁଟା ଖରାପ ହେବ, ଭଗବାନଙ୍କ ନାଁ ଝାଡ଼ ଫେରିବା ବେଳେ କେଉଁଟା ଭଲ ନୁହଁ। ତ ଗୋପାଳ କହିଲେ ଆଚ୍ଛା ପ୍ରଭୁ, ଆପଣ ଝାଡ଼ ଫେରିଲା ବେଳେ ଯଦି ଆପଣଙ୍କ ମୃତ୍ୟୁ ହେଇଯାଏ ତାହେଲେ କ'ଣ ହେବ? ତାହେଲେ ଆପଣ ଭଗବାନଙ୍କୁ ସ୍ମରଣ କରିପାରିବେନି, ନାମ ନେଇପାରିବେନି? ଯେତେବେଳେ ମହାପ୍ରଭୁ ଶୁଣିଲେ କଥା ତ ସେ ଗୋପାଳ ଛୋଟ ଛୁଆକୁ କହିଲେ, ସେ ହେଉଛି ସମସ୍ତଙ୍କର ଗୁରୁ, ତାଙ୍କ ନାଁ ହେଲା ଗୋପାଳ ଗୁରୁ। ଭଗବାନଙ୍କ ନାମ କରିବା ପାଇଁ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତି ଦେଶ କାଳ ପାତ୍ର ବିଚାର ନୁହେଁ। ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଯେ ଭଗବାନ କାହିଁକି କୃପା କରିକି ସେ ନିଜେ ନ ଆସିକି ତାକୁ ନାମକୁ ପଠାଇଲେ, ତାଙ୍କର ନାମରେ ମଧ୍ୟ ସବୁ ଶକ୍ତି ଦେଲେ। କଳିଯୁଗ ପ୍ରତିଟା ଅଧମ ଜୀବ ନାମ ରୂପରେ ଭଗବାନଙ୍କୁ ଆରାଧନା କରିବ। ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାହି ଯଜନ୍ତି ହିଁ ସୁମଧ ସହ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି କଳିଯୁଗରେ ସୁମେଧ ସହ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସଂକୀର୍ତ୍ତନ ଯଜ୍ଞ ଦ୍ୱାରା ଭଗବାନଙ୍କର ଆରାଧନା କରିବେ। କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସଙ୍ଘ ପାଙ୍ଗ ସ୍ତ୍ରୀ ପାର୍ଶ୍ୱ ଦେହି, କୃଷ୍ଣ ଭଗବାନଙ୍କର ନାମ, ସବୁବେଳେ ସେମାନେ କୀର୍ତ୍ତନ ମାଧ୍ୟମରେ ଭଗବାନଙ୍କର ଉପାସନା କରିବେ। କାହିଁକି ନା ଭଗବାନଙ୍କର ନାମ ଯେକୌଣସି ଭୌତିକ ଶବ୍ଦ ବହୁତ ପାର୍ଥକ୍ୟ ରହିଛି। ଭଗବାନଙ୍କର ନାମ ଭିତରେ ଭଗବାନ ଅଛନ୍ତି, ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ନାମ ଚିନ୍ତାମଣି ନିତ୍ୟଶୁଦ୍ଧ ପୂର୍ଣ୍ଣମୁକ୍ତ ଅଭିନ୍ନତମ ନାମ ନାମିନ, ନାମ ଆଉ ନାମି ଅଭିନ୍ନ। ଭଗବାନ କୃଷ୍ଣ ରାମ ଆଉ ତାଙ୍କ ନାଁ ଅଭିନ୍ନ। ଆମେ କୃଷ୍ଣ କହୁଛେ ମାନେ କୃଷ୍ଣ ଏ ଶବ୍ଦରେ ମଧ୍ୟ ରହିଛନ୍ତି ଅଭିନ୍ନ, କିନ୍ତୁ ଭୌତିକ ଶବ୍ଦ ସେଭଳିଆ ନୁହଁ। ଆମକୁ ଶୋଷ ଲାଗୁଛି, ଆମେ କୋକାକୋଲା 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 ଜପ କରିବା, ଶୋଷ ଚାଲିଯିବ? କୋକାକୋଲା ଜପ କଲେ ପାଣି 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 ଜପ କରିବା, ଶୋଷ ଚାଲିଯିବ? ହଁ କି ନା? ହଁ କି ନା? ନା, ଏ ଶୋଷ ଲାଗୁଛି ପାଣି 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 ଜପ କରିଲେ ଶୋଷ ଯିବନି। କାହିଁକି ନା ପାଣି ଶବ୍ଦ ଭିତରେ ପାଣି ନାହିଁ, କିନ୍ତୁ କୃଷ୍ଣ ଏଇ ଶବ୍ଦର ଭିତରେ କୃଷ୍ଣ ଅଛନ୍ତି, ରାମ ଏଇ ଶବ୍ଦ ଭିତରେ ରାମ ରହିଛନ୍ତି। ନାମ ନାମିନ ଅଭିନ୍ନ, ନାମ ଆଉ ନାମି ଅଭିନ୍ନ। ଏଇ ସମ୍ପର୍କରେ କଥାକାର ମାନେ ପୁରାଣରେ ଗୋଟେ କଥା ଉଦ୍ଧୃତ କରନ୍ତି ଯେ ନାମ ନାମି ଭଗବାନ ତାଙ୍କ ନାଁ କେମିତି ଅଭିନ୍ନ। ତ ଗୋଟେ ଜାଗାରେ ଜଣେ ବ୍ୟବସାୟୀ ଥିଲେ, ଖୁବ୍ ବ୍ୟସ୍ତ ମଣିଷ, ତାଙ୍କ ସୌଭାଗ୍ୟ ଫଳରେ ଥରେ ନାରଦ ମୁନି ତାଙ୍କ ପାଖକୁ ଆସିଲେ। ତ ନାରଦ ମୁନି କହିଲେ, ଆରେ ତୁ ଦୁର୍ଲଭ ମନୁଷ୍ୟ ଜନ୍ମ ପାଇଲୁ, କିଛି ତ ଧର୍ମକର୍ମ କରିଲୁନି, ଖାଲି ସାରାଦିନ ଖଟୁଛୁ ଆଉ ଖଟୁଛୁ, ଆଉ ମୃତ୍ୟୁର ପରେ ଯଦି କ'ଣ ଗତ ହେଉଛି ଚିନ୍ତା କରୁଛୁ। ତ ସେ ବ୍ୟବସାୟ ଜନ କହିଲେ, ନାରଦ ମୁନି, ମୁଁ ଯେ ଧର୍ମକର୍ମ କରିବ ସମୟ କାହିଁ, ସକାଳୁ ଉଠିକି ଏଇ ବଜାର କରିବି, ଛୁଆକୁ ସ୍କୁଲକୁ ନେଇଯିବି, ବିଜନେସ୍ କରିବାକୁ ଯିବି। ସେ ଲମ୍ବା ଫର୍ଦ୍ଦ ଦେଖାଇଲା ନାରଦ ମୁନିକି, ଯେ ସମୟ କାହିଁ ଯିବ ତୋ ଏ ଧର୍ମକର୍ମ କରିବି। ତ ନାରଦ ମୁନି କହିଲେ, ମୁଁ ଯଦି ତୋ ପାଇଁ ସମୟ ବ୍ୟବସ୍ଥା କରିଦେବି, ତୋ କାର୍ଯ୍ୟକ୍ରମରେ କିଛି କ୍ଷତି ହେବନି, ତୁ ଧର୍ମକର୍ମ କରିବୁ। ସେ କହିଲେ, ହଁ କୁହନ୍ତୁ କେମିତି କରିବା। ତ ନାରଦ ମୁନି କହିଲେ, ତୁ ଯଦି ଟଏଲେଟ୍ ଜାଣୁ ନା, ଟଏଲେଟ୍ ପାଇଖାନା ଘର ଟଏଲେଟ୍ ଅଛି ନା, ବାଥରୁମ୍ ଟଏଲେଟ୍, ଟଏଲେଟ୍ ଭିତରେ ଯିବୁ, ସେତେବେଳେ ତ ତୁ ଫ୍ରି ଅଛୁ, ସେତେବେଳେ ଜୋରେ ରାମ 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 କରେ। ତ ବ୍ୟବସାୟ ଲୋକଟା ମନେ କଲା, ଏଇ ତ ଭଲ ଜିନିଷ, ଏତେ ତ ମୋର କିଛି ସମୟ ନଷ୍ଟ ହେଉନି, ମୋ ବିଜନେସ୍ ନଷ୍ଟ ହେବନି, କିଛି ହେବନି, ଆଉ ଟଏଲେଟ୍ରେ ତ ମୁଁ ଫ୍ରି ଏମିତିକା ଅଛି, ଆଉ ରାମ ରାମ କଲେ ତାକୁ ପଇସା ଲାଗୁନି, ତାହେଲେ ରାମ ରାମ କରିବି। ତ ତା'ପର ଦିନଠୁ ସେ ଯେ ବାଥରୁମ୍ ଟଏଲେଟ୍ ଭିତରେ ପଶିବ, ଜୋରେ ରାମ 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 ପ୍ରତିଦିନ କରୁଥାଏ। ତ ନାରଦ ମୁନିଙ୍କର ଉପଦେଶ ପାଇଛି। ତ ଦିନେ ହଠାତ୍ ହନୁମାନ ଆକାଶରେ ଉଡ଼ି ଉଡ଼ିକି ଯାଉଥିଲେ, ତ ଉଡ଼ି ଉଡ଼ି ଯାଉ ଯାଉ ଏଇ ଭଦ୍ରଲୋକଙ୍କ ଘର ଉପରେ ଉଡ଼ି ଉଡ଼ିକି ଯାଉଥିଲେ। ତ ହନୁମାନ ଶୁଣିଲେ ଯେ ରାମ ନାମ କିଏ କରୁଛି, ତ ହନୁମାନ ଚିନ୍ତା କଲେ, ଆରେ ମୋ ପ୍ରଭୁଙ୍କର ନାମ କୀର୍ତ୍ତନ କରୁଛି, କିଏ ମହାନ ଭକ୍ତ, ଟିକେ ତାକୁ ଦର୍ଶନ କରିକି ଯାଏ। ତ ହନୁମାନ କ'ଣ କଲେ, ତା ଅଗଣାରେ ଓହ୍ଲାଇଲେ, ଅଗଣା ଜାଣିଛ ନା, ଅଗଣା ତା ଅଗଣାରେ ଓହ୍ଲାଇଲେ। ତ ଭଗବାନଙ୍କର ନାମ କେଉଁଠି ଲୋକ ବସି କରନ୍ତି, କେଉଁଠି ଭଗବାନ ନାମ କରନ୍ତି, ଠାକୁର ଘରେ ନା। ତ ହନୁମାନ ଠାକୁର ଘରକୁ ଗଲେ, କେହି ନାହାନ୍ତି ସେଠି। ତ ହନୁମାନ ମାନେ କହିଲେ, ତ ରନ୍ଧାବଢ଼ା କରୁଥିବ, ତ ରୋଷେଇ ଘରକୁ ଗଲେ, ରୋଷେଇ ଘରେ କେହି ରନ୍ଧାବଢ଼ା କରୁଥିବା ନାମ କେହି ନାହାନ୍ତି। ତ ଶରୀର ଖରାପ ଅଛି ମାନେ ବେଡ୍ରୁମ୍ରେ ଶୋଇଶୋଇକି ନାମ କରୁଛି, ବେଡ୍ରୁମ୍ ଗଲେ କେହି ନାହାନ୍ତି। ତ ଖୋଜି ଖୋଜି ଦେଖିଲେ ଏ ଟଏଲେଟ୍ ଭିତରେ ରାମ ନାମ ଆସୁଛି। ଆଉ ହନୁମାନ ରାଗିକି ଏକଦମ ବମ୍ ହେଇଗଲେ, ଆରେ ହେ ମୂର୍ଖ, ତୁ ଆଉ ଜାଗା ପାଇଲୁନି, ଏଇ ପାଇଖାନା ଭିତରେ ବସିକି ରାମ ନାମ କରୁଛୁ, ତୁ ବାହାର ଭିତରେ ଦେବୀ ତତେ ଭଲ ଶିକ୍ଷା ଦେବି। ତ ହନୁମାନ ରାଗିକି ଏକଦମ ଲାଲ ହେଇକି ବସିଛି ଦ୍ୱାର ପାଖରେ ବାହାରେ, ଆଉ ଏ ବ୍ୟବସାୟୀ ଟଏଲେଟ୍ ଭିତରେ ବସିକି ରାମ 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 କରୁଛି, ଆଉ ଗାଧୋବତା ଶେଷ କରିକି ସେ ଦୁଆରଟା ଖୋଲିଲା, ଆଉ ହନୁମାନ ବସିଥିଲେ ଦେଲେଟେ ଜୋରକି ଚଟକଣା ତା ଗାଲରେ ଦେଲେ, କହିଲେ ମୂର୍ଖ, ତୁ ଆଉ କେଉଁଠି ଜାଗା ପାଇଲୁନି ରାମ ନାମ କରିବାକୁ, ଏ ଟଏଲେଟ୍ରେ ବି ସେ ରାମ ନାମ କରୁଛୁ, ସାବଧାନ, ଏଇଭଳି ଭାବରେ ରାମ ନାମ କରିବୁନି, ଶୁଦ୍ଧ ପବିତ୍ର ଠାକୁର ଘରେ ରାମ ନାମ କରିବୁ। ତ ହନୁମାନ କହିଲେ, ତ ବ୍ୟବସାୟ ଖୁବ ଭାଗ୍ୟବାନ, ହନୁମାନଙ୍କ ହାତରେ ଥାପଡ଼ ଖାଇବା କମ୍ କଥା ନା କି, ସେମିତି ସୌଭାଗ୍ୟ ହେଲେ ହନୁମାନ ଗୋଟେ ଗାଲ ରଖି ଥାପଡ଼ ଦେବେ। ତ ସେ ଖୁବ କୃତକୃତ ହେଇକି ତାଙ୍କ ହଁ ଠିକ୍ ଅଛି, ମୁଁ ଏଇଭଳିଆ ତାହେଲେ ରାମ ନାମ କରିବି। ତ ହନୁମାନ ଥାପଡ଼ ଦେଇକି ସେ ଅଯୋଧ୍ୟା ଚାଲିଗଲେ, ତ ରାମଚନ୍ଦ୍ର ସେ ଦେଖା କରିବେ। ତ ରାମଚନ୍ଦ୍ର ଏକାକା ବସିଛନ୍ତି, ତ ଗାଲରେ ହାତ ଦେଇକି ବସିଛନ୍ତି, ଚିନ୍ତା କରୁଛନ୍ତି। ତ ହନୁମାନ ପ୍ରବେଶ କରିଲେ, ତ ରାମଚନ୍ଦ୍ର ସିଧା ହେଇକି ବସିଲେ, ତ ହନୁମାନ ଦେଖିଲେ ରାମଚନ୍ଦ୍ର ଗାଲ ଫୁଲି ଯାଇଛି, ଆଉ ତାଙ୍କ ଗାଲରେ ଏଇ ଅଙ୍ଗୁଳର ଦାଗ ବସିଛି। ତ ହନୁମାନ ଖୁବ କ୍ରୋଧାନ୍ୱିତ ହେଇଗଲେ, ପ୍ରଭୁ ଆପଣଙ୍କ ଗାଲରେ କିଏ ଚାପଡ଼ ଲଗେଇ ଦେଇଛି, ଥାପଡ଼ ଲଗେଇ ଦେଇଛି, କିଏ କାହାର ଏତେ ସାହସ। ମାନେ ସେ ରାଗିକି ଏକଦମ ନିଆଁ ହେଇଗଲା ହନୁମାନ, ଯେ ମୋ ପ୍ରଭୁଙ୍କ ଗାଲରେ କିଏ ଚଟକଣା ଲଗେଇଲା, ତା କହନ୍ତୁ ମୁଁ ତାକୁ ବର୍ତ୍ତମାନ ମାରିକି ଶେଷ କରିଦେବି। ତ ରାମଚନ୍ଦ୍ର ହସିଲେ, କହିଲେ ସତ କଥା କହୁଛ, ମୋ ଗାଲରେ ଚଟକଣା ଲଗେଇ ତାକୁ ମେଲେ ମାରିଦେବ, ହଁ କୁହନ୍ତୁ କିଏ ସେ କରିଛି ଏଭଳିଆ। ତ ରାମ କହିଲେ, ତମେ ମୋ ଗାଲରେ ଚଟକଣା ଲଗେଇଛ। ତ ହନୁମାନ, ହା ପ୍ରଭୁ ମୁଁ ଆପଣଙ୍କ ଦାସ, ମୁଁ ସାହସ ହେବ, ମୋର ସାହସ ହେବ ଆପଣଙ୍କ ଗାଲରେ ମୁଁ ଚଟକଣା ଲଗେଇବି, ଥାପଡ଼ ଲଗେଇବି। ତ ରାମଚନ୍ଦ୍ର ପଚାରିଲେ, ହଁ ତମେ ମୋ ଗାଲରେ ଲଗେଇଛ, ହଁ ମାରିଛ, ଥାପଡ଼ ମାରିଛ। ତ କହିଲେ, ତମେ ମନେ କର ଆଜି ସାରା ଦିନରେ କାହାକୁ ଥାପଡ଼ ଲଗେଇକି ଆସିଛ। ତ ହନୁମାନ, ହଁ ସେ ଗୋଟେ ଲୋକ ମୂର୍ଖ, ସେ ଟଏଲେଟ୍ ଭିତରେ ବସିକି ଆପଣଙ୍କ ନାମ କରୁଥିଲା, ମୁଁ ସେ ତାକୁ ଥାପଡ଼ ଲଗେଇ ଯାଇଛି। ତ ରାମଚନ୍ଦ୍ର କହିଲେ ଦେଖ, ସେ ମୋ ନାଁ କରୁଥିଲା ନା, ମୋ ନାଁ ମୁଁ ଅଭିର୍ଣ୍ଣ, ସେ ନାମ କଲା ତ ଥାପଟ ଲାଗିଥିଲା, ସେ ଥାପଟା ସେ ମୋ ଗାଲରେ ଲାଗିଛି। ତ ଭଗବାନ ଆମକୁ ଶିଖେଇବା ପାଇଁକି ଜଗତବାସୀମାନଙ୍କୁ ତାଙ୍କର ମହିମାକୁ ପ୍ରକାଶ କରିବା ପାଇଁକି ମୋଠୁ ମୋ ନାମ ଅଭିନ୍ନ, ତ ଏଇ ଲୀଳା ସେ ପ୍ରକାଶ କରିଲେ। ତ ଭଗବାନଙ୍କର ନାମ କେତେ ଶକ୍ତି, ସେଥିପାଇଁ କୁହାଯାଉଛି ଯେ କଳିକାଳେ ନାମ ରୂପେ କୃଷ୍ଣ ଅବତାର। ଏଇ କଳିଯୁଗରେ ଭଗବାନ ନାମ ରୂପରେ ଆସିଛନ୍ତି, ଠିକ ଅଛି, ଏକମାତ୍ର ଆଶ୍ରୟ। ସେଥିପାଇଁ କୁହାଯାଉଛି ହରେର ନାମ ହରେର ନାମ ହରେର ନାମୈବ କେବଳମ କଲୌ ନାସ୍ତେବ 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 ଗତିରନ୍ୟଥା। ହରିନାମ 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 ଅନ୍ୟ ଗତି ନାହିଁ, ଗତି ନାହିଁ, ଗତି ନାହିଁ, ଠିକ ଅଛି। ତ ପରବର୍ତ୍ତୀ ବିଷୟ ହେଉଛି ଭଗବାନଙ୍କର ନାମ ତ ଶ୍ରେଷ୍ଠ, କିନ୍ତୁ ଭଗବାନଙ୍କର ତ ଅନନ୍ତ ନାମ, ତ କଳିଯୁଗରେ କେଉଁ ନାମଟା ହିଁ ଶ୍ରେଷ୍ଠ? ଭଗବାନଙ୍କର ନାମ ଲୋକମାନେ ଜପ କରୁଛନ୍ତି, ଭଗବାନଙ୍କର ତ ଅନାଦି ନାମ ରହିଛି, ଅନନ୍ତ ନାମ ଅନନ୍ତ ନାମ ରହିଛି। ତ ନାରଦମୁନି ପଚାରିଲେ ବ୍ରହ୍ମାଙ୍କୁ, କହିଲେ ବ୍ରହ୍ମା କହିଲେ ହରେର ନାମ ହରେର ନାମ ହରେର ନାମୈବ କେବଳମ। ତ ନାରଦମୁନି ପଚାରିଲେ ଯେ ଭଗବାନଙ୍କର ତ ଅନନ୍ତ ନାମ, ତ କଳିହତ ବଦ୍ଧ ଜୀବଙ୍କୁ ଉଦ୍ଧାର କରିବା ପାଇଁ କେଉଁ ନାମ ଶ୍ରେଷ୍ଠ? ତ ସେତେବେଳେ ବ୍ରହ୍ମା କହିଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଇତି ଷୋଡ଼ଶ ନାମ୍ନମ୍ କଲିକଲ୍ମସ ନାଶନମ୍ ନ ତ ପରତରୂପାୟ ସର୍ବବେଦ ସୁଦୃଶ୍ୟତେ। ଇତି ଷୋଡ଼ଶ ନାମ୍ନମ୍ କଲିକଲ୍, ଏ ଷୋଳ ନାମ ବତିଶ ଅକ୍ଷର, ଏଇ ଷୋଳ ନାମ ବତିଶ ଅକ୍ଷର ମଧ୍ୟ ସେ ଶକ୍ତି ରହିଛି ଯାହାଦ୍ୱାରା ଏଇ କଳିକଳମଶକୁ ନାଶ କରିପାରିବ, କଳିର ପ୍ରଭାବକୁ ପ୍ରଶମିତ କରିବାର ଶକ୍ତି ଆଉ କାହା ଭିତରେ ନାହିଁ ଏଇ ଷୋଳ ନାମ ବତିଶ ଅକ୍ଷର ଛଡ଼ା। ସମସ୍ତ ବେଦ ବେଦାନ୍ତ ଉନ୍ମୋଚନ କରି ଦେଖାଯାଇଛି ଯେ ଏଇ ଷୋଳ ନାମ ବତିଶ ଅକ୍ଷର ଏଇ କଳିଯୁଗ ପାଇଁକି ସବୁଠୁ ଶ୍ରେଷ୍ଠ ମନ୍ତ୍ର। ତ କିଏ କହିଲେ ରାମ ନାମ ରାମ ରାମ କରିଲେ ହେବନି, ନାରାୟଣ ନାରାୟଣ କରିଲେ ହେବନି? ହଁ ହେବ, କ'ଣ ହେବ? ଶାସ୍ତ୍ର କହୁଛି ଭଗବାନଙ୍କର ଯେକୌଣସି ନାମ ଜପ କରିବ, କୃଷ୍ଣ 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 ରାମ 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 ନାରାୟଣ ନାରାୟଣ ଯେକୌଣସି ନାମ କରିବ ସେ ପାପରୁ ଉଦ୍ଧାର ପାଇବ। ଦର୍ଶୁ ରତ୍ନାକର ରାମ ରାମ କରିକି ପାପରୁ ଉଦ୍ଧାର ପାଇଲା, ପାପରୁ ଉଦ୍ଧାର ପାଇବେ, କିଛି ଅସୁବିଧା ନାହିଁ। ଭଗବାନଙ୍କର ଯେକୌଣସି ନାମ କରିଲେ ମୁକ୍ତି ପାଇବେ, ଯେକୌଣସି ନାମରେ ମୁକ୍ତି ପାଇବେ। ଭଗବାନଙ୍କର ନାମ ଓଁ ନମ ନାରାୟଣ ଜପ କରିକି ଧ୍ରୁବ ମହାରାଜ ଛଅ ମାସରେ ଭଗବାନଙ୍କୁ ସାକ୍ଷାତ ଦର୍ଶନ କରିଲେ ମୁକ୍ତି ପାଇବେ, ପାପରୁ ଉଦ୍ଧାର ପାଇବେ, ବୈକୁଣ୍ଠ ବି ଯାଇପାରିବେ। କିନ୍ତୁ ହରେକୃଷ୍ଣ ମହାମନ୍ତ୍ରର ଅପେକ୍ଷା କ'ଣ ପାଇଁ ନା? ହରେକୃଷ୍ଣ ମହାମନ୍ତ୍ର ଗୋଟିଏ ମନ୍ତ୍ର, ଗୋଟିଏ ନାମ, ଯେଉଁ ନାମର ଦ୍ୱାରା କେବଳ ପାପରୁ ଉଦ୍ଧାର ପାଇବେ ତା ନୁହଁ, କେବଳ ମୁକ୍ତି ପାଇବେ ତା ନୁହଁ, ଭଗବାନଙ୍କୁ ଦର୍ଶନ କରି ବୈକୁଣ୍ଠ ପ୍ରାପ୍ତ ହେବେ ତା ନୁହଁ, ତା ସବୁର ଉର୍ଦ୍ଧ୍ୱରେ ଗୋଟେ ବ୍ରହ୍ମାର ଦୁର୍ଲଭ ବସ୍ତୁ ପାଇବେ, ଯେଉଁଟାକୁ ପାଇବା ପାଇଁକି ବ୍ରହ୍ମା ଶିବ ପର୍ଯ୍ୟନ୍ତ ଲାଳାୟିତ। ସେ ବ୍ରହ୍ମାର ଦୁର୍ଲଭ ବସ୍ତୁଟି କ'ଣ? ସେଇଟା ହେଉଛି କୃଷ୍ଣ ପ୍ରେମ। କୃଷ୍ଣ ପ୍ରେମ ଏକମାତ୍ର ହରେକୃଷ୍ଣ ମହାମନ୍ତ୍ର ଜପ କୀର୍ତ୍ତନର ମାଧ୍ୟମରେ ଲାଭ କରିପାରିବା। ଏହି କୃଷ୍ଣ ପ୍ରେମ ହେଉଛି ପଞ୍ଚମ ପୁରୁଷାର୍ଥ। ବେଦ ବେଦାନ୍ତ ଉପନିଷଦ ପୁରାଣରେ ଚାରି ପୁରୁଷାର୍ଥର କଥା ବର୍ଣ୍ଣନା କରାଯାଇଛି, ଚତୁର୍ବର୍ଗର କଥା କୁହାଯାଇଛି, ଧର୍ମ ଅର୍ଥ କାମ ମୋକ୍ଷ। ବେଦ ବେଦାନ୍ତ ଉପନିଷଦ ପୁରାଣରେ ଯେତେ ପଦ୍ଧତି ଉପାୟ ସବୁ ଦିଆଯାଇଛି, ଧ୍ୟାନ ଯଜ୍ଞ ତପସ୍ୟା ନାମ କୀର୍ତ୍ତନ ଯାହା କିଛି ଦିଆଯାଇଛି ସେସବୁ ମାଧ୍ୟମରେ ଚତୁର୍ବର୍ଗ ପ୍ରାପ୍ତି ହେବ। ধর্ম অর্থ কাম মোক্ষ প্রাপ্তি হব, কিন্তু পঞ্চম পুরুষার্থ হচ্ছে কৃষ্ণ প্রেম। এই কৃষ্ণ প্রেম অপেক্ষা করব এই হরে কৃষ্ণ মহামন্ত্র জপ আর্তন পাই। সেইপা কুচি যজ্ঞ হি সংকীর্তন প্রাহি যজন্তি হি সুমেধ সহ। কলিযুগরে সংকীর্তন যজ্ঞের মাধ্যমে মেধাবী ব্যক্তি মানে ভগবান আরাধনা করবে এই হরে কৃষ্ণ মহামন্ত্র। তো এই হরে কৃষ্ণ মহামন্ত্র নাম হচ্ছে ভগবান অবতার, আর নামের মধ্যে এই হরে কৃষ্ণ মহামন্ত্র হচ্ছে সর্বশ্রেষ্ঠ। কিন্তু একমাত্র হরে কৃষ্ণ মহামন্ত্র জপ কীর্তনের মাধ্যমে কৃষ্ণ প্রেমর কৃষ্ণ চেতনার জাগরণ করিহব, অন্য কোণী নামে করিহব না। কলিযুগরে এ কলিযুগ তো কলির প্রভাব না, কলির প্রভাব যুগ, এই যুগের যুগ সম্রাট হচ্ছে কলি। সে সব সময় চেষ্টা করব কেমতি কায়দা করে লোক ভগবান দূরে রাখবা। হ্যাঁ, বিভিন্ন প্রকার বুদ্ধি দেব লোক, যেতে ভগবান দূরে রহব কলির জয় গান হব। এটা হচ্ছে কলিযুগের কাম। তো কলির কলি যুগ সম্রাট, এই যুগ যুগ সম্রাট কলি, তার চারিটা সেনাপতি অছন্তি। এই কলিযুগর চারিটা সেনাপতিকে জানতে মাংসহার, নিশা, জুয়া খেলা, অবৈধ নারী সঙ্গ করা, এই চারটা হচ্ছে কলির সেনাপতি। তার মুখ্য সেনাপতি হচ্ছে অধর্ম, অধর্ম তার সেনাপতি। অধর্ম চারটা, হ্যাঁ মুখ্য চারটা বন্ধু সেনাপতি হচ্ছেন মাংসহার, জুয়া, নেশা, অবৈধ নারী সঙ্গ। দিনে রাতে বারোটায় এ কলি যুগ সম্রাট তার সেনাপতি মানুষ নিয়ে মিটিং করছে। তো কলিরাজ কিন্তু হে অধর্ম মতো রিপোর্ট দিও, এটা মোর যুগ কলিযুগ, সারা পৃথিবীর লোক মানে কি মোর করতলগত হয়েছেন, মোর প্রভাবের প্রভাবিত হয়েছেন, মোর শাসনকে স্বীকার করেছেন। কলি পচারুছি কলির শাসন মানে কোণ অধর্ম, যেতে অধর্ম বড়ব কলির সেতে জয় জয়গান হব। তো অধর্ম কলে জয় কলিরাজ, জয় হো হে কলিরাজ, সারা পৃথিবীরে আপনার জয় জয়কার, আমেরিকা, জার্মান, জাপান, চাইনা, রুষ, সর্বত্র লোক মানে আপনার হাত মুঠার রয়েছেন। সেটার লোক মানে গো মাংস ভক্ষণ করছেন, অবৈধ নারী সঙ্গ করছেন, নিশা করছেন, জুয়া খেলছেন, সমস্ত কলিরাজ সমস্ত আপনার চেলা হয়েকি বসছেন, কিছু সমস্যা না। আপনার প্রভাব সবুটি বিস্তার করেছে, কিন্তু এই ভারতবর্ষের আপনার প্রভাব বিস্তার করে পার। তো কলি পচারে কী ভারতের কোন সমস্যা আছে না? ভারতবর্ষে এত মন্দির আছে না, হাজার হাজার লক্ষ লক্ষ মন্দির, এতে ঠাকুর দেবতা বসছেন, তো আপনার প্রভাব কিন্তু বিস্তার করব। তো কলিরাজ হসিলে কলে হ্যাঁ আরে অধর্ম, এই মন্দির থাকলে তুমি কী ভয় করছ? এই মন্দিরকে ভয় করিনি, কী না কলিযুগের এই ভারতবর্ষের হাজার হাজার মন্দির রহব, কিন্তু মন্দিরে কণ হব না সকাল সন্ধ্যা ঢং 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 ঘণ্টা বাজব। কলিরাজ কে এই ঘণ্টা শব্দকে ভয় করে নি, ঘণ্টা শব্দটা শুভ অশুভকে দূর করে পার, ঘণ্টা শঙ্খ অশুভ দূর করব, কিন্তু কলিরাজ কিন্তু মতো দূর করে। তো অধর্ম পচারে আপনার ঘণ্টা শব্দকে ভয় পাঁতি তাহলে কাহকু ভয় পাঁতি? তো কলিরাজ কে ভগবান নাম, ভগবান নামর ধ্বনি হব তাকে মু খুব ভয় পায়, সেটি মু প্রবেশ করে পারি। তো অধর্ম কহিলে আচ্ছা কলিরাজ, ভারতবর্ষের তো বহু ভগ জায়গার ভগবান নাম চালছে, তাহলে আপনার প্রভাব কেমতি বিস্তার করব? কলিরাজ হসিলে কে আরে আরে ভগবান যেকোনো নাম তো মু ভয় পায়নি। তাপরে কলিযুগের বহু নূয় নূয় মন্ত্র তৈরি করবে, କଳିଯୁଗ ପାଇଁ ମୁଁ ପା ଶିଖେଇଛି ଗୁଡ଼ା ତାଙ୍କୁ, ଭଗବାନଙ୍କର ନାମ କରିବେନି, ନୂଆ ନୂଆ ମନ୍ତ୍ର ତିଆରି କରିବେ, ସର୍ଟ ଫର୍ମର ମନ୍ତ୍ର ତିଆରି କରିବେ। ଏଇଟା ମୋର କାଇଦା, ଲୋକଙ୍କୁ ଭଗବାନଠୁ ଦୂରରେ ରଖିବା ପାଇଁ ମୁଁ ତାଙ୍କୁ ଶିଖେଇଛି, ଗୋଟେ ସବୁ କରାଇ ଭିଡ଼ା ତୁମେ। ମୁଁ ନୂଆ ନୂଆ ଭଗବାନ ତିଆରି କରି ଲୋକଙ୍କୁ ଦେବି, ଲୋକମାନେ ବହୁତ ଭଗବତ ଫେରୁ ତ, ଲୋକଙ୍କୁ କୃଷ୍ଣ ରାମ ନାରାୟଣଙ୍କୁ ତ୍ୟାଗ କରିକି ତଥାକଥିତ ଭଗବାନଙ୍କୁ ପୂଜା କରିବେ। ମୁଁ ତିଆରି କରିଛି, ତୁମେ କାହିଁ ଭୟ ପାଉଛ? ଏ ମନଗଢ଼ା ମନ୍ତ୍ର ମୁଁ ଭୟ ପାଇବିନି। ତ ଅଧର୍ମ ତ କେଉଁ ନାମକୁ ତୁମେ ଭୟ ପାଅ? ତ କଳିଦାସ କହିଲେ, ମୁଁ ଗୋଟିଏ ନାମକୁ ଖୁବ୍ ଭୟ ପାଏ, ସେଇ ନାମ ଯେଉଁଠି ହବ ମୋର ତ ହୃତ୍ସ୍ପନ୍ଦନ ଶୁରୁ ହବ, ମୋର ହାର୍ଟ ଆଟାକ୍ ଆରମ୍ଭ ହେଇଯିବ। ନା କେଉଁ ନା? ନା ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତ ଅଧର୍ମ କହିଲେ, ସେ ତ ଠିକ୍ କଥା, କିନ୍ତୁ ଆମେ କ'ଣ କରିବୁ? କଳିଦାସ ଯେଇ ଓଡ଼ିଶାରେ, ବେଙ୍ଗଲରେ, ବଙ୍ଗଳାଦେଶ, ବିହାରରେ ସବୁବେଳେ ତ ହରେକୃଷ୍ଣ ମହାମନ୍ତ୍ର ଚାଲିଛି, ଚାଲିଛି ନା? ଓଡ଼ିଶାରେ ଚାଲିଛି ନା? ଓଡ଼ିଶାର ମହାମନ୍ତ୍ର ହଁ ନା? ଅଷ୍ଟପ୍ରହର ହୁଏ ନା? ଚବିଶ ପ୍ରହର ଅଷ୍ଟପ୍ରହର ହୁଏ ନା? ତ କଳିଦାସ ପଚାରୁଛନ୍ତି, ଅଧର୍ମ ପଚାରୁଛନ୍ତି, ହେ କଳିଦାସ, ଏସବୁ ଜାଗାରେ ତ ସବୁବେଳେ ହରେକୃଷ୍ଣ ମହାମନ୍ତ୍ର ଚାଲିଛି, ତୁମେ କହିଲ ମୁଁ ଘଣ୍ଟ ଶବ୍ଦକୁ ଭୟ ପାଏନି, ହରିନାମକୁ ଭୟ ପାଏ। ମୁଁ କହିଲି, ହରିନାମ ସବୁବେଳେ ଚାଲିଛି ନା? ହରିନାମ ସବୁ ମନ୍ତ୍ର ନୂଆ ନୂଆ ମନ୍ତ୍ର ତିଆରି କରିଛି, ମୋତେ ଭୟ ନାହିଁ। ତମେ କହୁଛ ମହାମନ୍ତ୍ର ହରେକୃଷ୍ଣକୁ ଭୟ ପାଅ, ତ ଓଡ଼ିଶା, ବେଙ୍ଗଲ, ଆସାମ ସବୁ ଜାଗାରେ ହରେକୃଷ୍ଣ ଚବିଶ ପ୍ରହର ଅଷ୍ଟପ୍ରହର ଚାଲିଛି, ତାହେଲେ ତାହେଲେ ଆପଣଙ୍କ ପ୍ରଭାବ କେମିତି ବିସ୍ତାର କରିବୁ? କଳିଯୁଗ କଳି ସମ୍ରାଟ ହସିଲେ, କହିଲେ ଆରେ ସେ ଓଡ଼ିଶା ବେଙ୍ଗଲରେ ଅଷ୍ଟପ୍ରହର ଚାଲୁ, ତମର ଚିନ୍ତା ନାହିଁ, ମୁଁ ସେଠି ବସିଛି ପରା, ଅଷ୍ଟପ୍ରହର ଚାଲିଲେ ବି ନା କେମିତି ତୁମେ ବସିଛ ନା? ଦେଖ ଯେ କଳିଯୁଗ ଆରମ୍ଭ ହେଲା, କଳିଯୁଗ ପ୍ରାରମ୍ଭରେ ମୁଁ ଯେତେବେଳେ ପ୍ରବେଶ କରିଲି, ଥରେ କଳିଯୁଗର ଶଶାଗାର ପୃଥିବୀର ସମ୍ରାଟ ଥିଲେ ପରୀକ୍ଷିତ ମହାରାଜ, ତାଙ୍କ ସାଙ୍ଗରେ ସାକ୍ଷାତ ହେଲା। ତ ପରୀକ୍ଷିତ ମହାରାଜ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୁଁ ସୁଦୂର ରୂପ ଧାରଣ କରିକି ଗୋଟେ ଗାଭୀ ଷଣ୍ଢକୁ ପ୍ରହାର କରୁଥିଲି, ବସୁନ୍ଧରା ଗାଭୀ ରୂପରେ ଧର୍ମ ଷଣ୍ଢ ରୂପରେ ତାଙ୍କୁ ପ୍ରହାର କରୁଥିଲି। ତ ପରୀକ୍ଷିତ ମହାରାଜ ଯେତେବେଳେ ହତ୍ୟା କରିବାକୁ ଆସିଲେ, ମୁଁ ତାଙ୍କୁ ଆଶ୍ରୟ ମାଗିଲି, ମୋତେ ହତ୍ୟା କରନି, ତମ ରାଜ୍ୟରେ ରହିବାକୁ ଦିଅ। ତ ପରୀକ୍ଷିତ ମହାରାଜ କହିଲେ, କହିଲେ କୃଷ୍ଣ ନାମ ଯେଉଁଠି ହବ କୃଷ୍ଣ ପୂଜା ହବ, ରହିବନି। ତ ମୁଁ କହିଲି, ସବୁଠି ତ କୃଷ୍ଣ ପୂଜା ହେଉଛି, ମୁଁ କେଉଁଠି ରହିବି? ମୋତେ ନିର୍ଦ୍ଦିଷ୍ଟ ସ୍ଥାନ କହିଦିଅ। ତ ସେତେବେଳେ ମୋତେ ପରୀକ୍ଷିତ ମହାରାଜ ଚାରିଟା ଜାଗା ଦେଇଥିଲେ, ଯେଉଁଠି କଂସାଇଖାନା ମାଂସାହାର ହବ, ଲୋକମାନେ ଜୁଆ ଖେଳିବେ, ନିଶା କରିବେ, ଜୁଆ ଖେଳିବେ, ତାସ ପାସା ଲଟେରୀ ଘୋଡ଼ା ଦୌଡ଼ ଜୁଆ ଖେଳିବେ, ସେଠି କଳି ରହିବ, ନିଶା କରିବେ, ମଦ ଖାଇବେ, ଗଞ୍ଜେଇ ଖାଇବେ, ଅଫିମ ଖାଇବେ, ଆଉ କ'ଣ ଅଛି, ବିଡ଼ି ଖାଇବେ ପିଇବେ, ସେଠି ମୁଁ ରହିବି, ମୋତେ ଜାଗା ଦେଇଛନ୍ତି। ଆଉ ଅବୈଧ ନାରୀ ସଂଘ ବେଶ୍ୟାଳୟରେ ମୋତେ ଜାଗା ଦେଇଛନ୍ତି, ମୋତେ ଚାରିଟା ଜାଗା ଦେଇଥିଲେ। ତ ଆଜିକାଲି ବିଭିନ୍ନ ଜାଗାରେ ମୁଁ ବଙ୍ଗଳାରେ ଯାହା ଦେଖିଛି, ଓଡ଼ିଶା କଥା ଜାଣିନି, ତ ବଙ୍ଗଳାର ଲୋକମାନେ କ'ଣ କରିବେ, ବଙ୍ଗଳାଦେଶ ଯାଏ ପ୍ରଚାର କରିବାକୁ। ତ କଳିଦାସ କହୁଛନ୍ତି ଯେ ଲୋକମାନେ ଅଷ୍ଟପ୍ରହର କରିବେ, ଚବିଶ ପ୍ରହର କରିବେ, ଖୁବ୍ ଭାବ ଦେଇକି କୀର୍ତ୍ତନ କରିବେ, କିନ୍ତୁ ଅପେକ୍ଷା କରିଦେବ କୀର୍ତ୍ତନଟା ଶେଷ ହେଲେ ଟିକେ ବିଡ଼ି ଟାଣିକି ଆସିବି, ହଁ ନା, କେତେବେଳେ କୀର୍ତ୍ତନଟା ଶେଷ ହେବେ, ଭଗବାନ ନାମରେ ତ ଆନନ୍ଦ ନାହିଁ, ନାମଟା ଶେଷ ହେଲେ ଦୁଇ ଘଣ୍ଟା ବିଡ଼ି ଟାଣି ପାରିଲି, ଟିକେ ବିଡ଼ି ଟାଣିକି ଆସିବି, ଟିକେ ଚା ପିଇକି ଆସିବି। ଆଉ ବଙ୍ଗଳାଦେଶରେ କ'ଣ କରିବେ, ସେମାନେ ତିନି ଦିନ ଧରି ନାମ ଯଜ୍ଞ କରିବେ, ଶେଷକୁ ମାଛ ଝୋଳ ଖାଇବେ, ନିମି ଯଜ୍ଞ କହନ୍ତି ବଙ୍ଗଳାଦେଶରେ, ସହଜିଆ ଲୋକ ସବୁ, ଭଗବାନ ନାମ କରିବେ। ଆଉ ତାଙ୍କ ସବୁ ଗୁରୁ ଅଛନ୍ତି, ଲକ୍ଷେ ଦୁଇ ଲକ୍ଷ ଶିଷ୍ୟ, କାହିଁକି ଲକ୍ଷେ ଦୁଇ ଲକ୍ଷ ଶିଷ୍ୟ? ଯଦି ଗୁରୁ ଯାଇ କହିବେ ଆରେ ତୁମେ ଶୁଦ୍ଧ ଭାବରେ ନାମ କର, ମାଛ ମାଂସ ଖାଇବନି, ଜୁଆ ଖେଳିବନି, ଅବୈଧ ନାରୀ ସଂଘ କରିବନି, ଏ ଏ ଗୁରୁଦ୍ୱାର ମୋର ହେବନି, ଆମେ ଗୁରୁ ସହଜ ଗୁରୁ ଖୋଜିବା, ଯେ ଗୁରୁ କହିବେ ଆରେ ନା ତୁମେ ଯାହା ଇଚ୍ଛା ତାହା କର, ମୁଁଠୁ ଦୀକ୍ଷାଟା ନିଅ, ଆଉ ବର୍ଷକୁ ଥରେ ଦକ୍ଷିଣା ଦେଇଯିବ, ହା ଏଇ ଗୁରୁ ଠିକ୍ ଅଛି। ଏ ଶସ୍ତା ଗୁରୁ ଖୋଜିବା, ତାହେଲେ ଶସ୍ତା ଗୁରୁ ପାଇବା, ହଁ ଶସ୍ତାରେ ତ ଭଗବାନ ପାଇବା ନାହିଁ। ତ ବଙ୍ଗଳାଦେଶରେ ଗୁରୁମାନେ କହନ୍ତି, ବଙ୍ଗଳା ଭାଷା ବୁଝିପାରିବେ ତୁମେ ଜାଣିନି, କହନ୍ତି ଆରେ ଶିଶୁମାନେ କହନ୍ତି ଖାଇବା ମାଗୁର ମାଛରେ ଝୋଳ, ବୁଝିପାରିଲେ ନା, ହଁ ଶୁଆ ଯୁବତୀର କୋଳ, ବୁଝିପାରିଲେ, ବେଟା ଚାନ୍ଦ ବଦନେ ହରିଆ ହରିଆ ବଲ, ମାନେ ମାଗୁର ମାଛ ଝୋଳ ଖାଅ, ଯୁବତୀମାନଙ୍କର କୋଳରେ ଶୋଇକି ହରିନାମ କରିକି ଭଗବାନଙ୍କୁ ପାଇବ, ଠିକ କଥା ନା? ଏଇଟା ଧୋକାବାଜ, ସେ କଥା କଳି କହୁଛନ୍ତି। ଅଷ୍ଟପ୍ରହର ଚାଲିବ, ଚବିଶ ପ୍ରହର ଚାଲିବ, ଚାଲୁଥାଉ, କିନ୍ତୁ ମୁଁ ସେଠି ବସିଥିବି। ଶସ୍ତା ଗୁରୁମାନେ କହିବେ, ଆରେ ମାଛ ଖାଇଲେ କ'ଣ କ୍ଷତି ଅଛି, ପାପ କରିଲେ କ'ଣ, କୃଷ୍ଣ ନାମକ କମ୍ ଶକ୍ତି ଅଛି ନା କି? ତମେ କ'ଣ ମନେ ମନେ ଭାବୁଛ ଟିକେ ଯେ ଆମେ ମାଛ ଖାଇଲେ କୃଷ୍ଣଙ୍କର ଏଇ ଶକ୍ତି ନାହିଁ, ଆମକୁ ପାପରୁ ଉଦ୍ଧାର କରିଦେବେ? ଏଇ ଶସ୍ତା ଗୁରୁ, ଶସ୍ତା ବଙ୍ଗଳାରେ କହନ୍ତି ଶସ୍ତା ତିନି ହୀନସ୍ତା, ଶସ୍ତା ଖୋଜିଲେ ତିନିବାର ହୀନସ୍ତା, ଏଇଭଳିଆ ଭଗବାନ ଭଗବତ ଭଜନ ହୁଏନି, ଶିଷ୍ୟ ଅନେକ ହେବେ କିନ୍ତୁ ଭଗବାନଙ୍କୁ ପାଇଲା ଭଳିଆ ଶିଷ୍ୟ ହେବେନି। ଶସ୍ତା ଗୁରୁ ଦେଖିବାନି, ଶସ୍ତା ଗୁରୁ ଖୋଜିଲେ ଖୁବ ବହୁତ ମିଳିଲେ, ସେଇଭଳିଆ ଗୁରୁ ଦରକାର। ଆମେ ଶିଷ୍ୟ ହେବା ମାନେ କ'ଣ, ଯେ ଗୁରୁ ଆମକୁ ଶାସନ କରିବ, ସେ ଆମକୁ ଭର୍ସନା କରିବ, ଶାସନ କରିବ, କଠୋର ଭାଷାରେ କଥା କହିବ, ସେ ହେଉଛି ଗୁରୁ। ଥରେ ଆମର ଶ୍ରୀ ରାଧାଗୋବିନ୍ଦ ମହାରାଜ କହୁଥିଲେ ଏ ଶସ୍ତା ଗୁରୁ ସମ୍ପର୍କରେ, ଥରେ ସେ ବିହାରରେ ବୈଶାଖ ମାସରେ ବସ୍ରେ ଆସୁଥିଲେ, ତ ଖୁବ ଗରମ, ଗୋଟେ ପଙ୍ଖା ବିକ୍ରିବାଲା ଲୋକ ବସ୍ରେ ଉଠିଲା, କିଏ ପଙ୍ଖା ନବ, ପଙ୍ଖା ନବ, ଭଦ୍ରଗଳେ ପଙ୍ଖା ବାଲା ଆସ ଆସ, କେତେ ପଇସା ପଙ୍ଖା, କାହିଁକିନା ଗୋଟେ ଟଙ୍କା ପଙ୍ଖା ଅଛି, ପାଞ୍ଚ ଟଙ୍କାର ପଙ୍ଖା ଅଛି, ତ କେଉଁ ପଙ୍ଖା ନବ? ତ ଭଦ୍ରଲୋକ ମନେ କଲେ ଟଙ୍କା ଯେତେବେଳେ ପଙ୍ଖା ପଇସା, ପାଞ୍ଚ ଟଙ୍କା କାହିଁକି ଖର୍ଚ୍ଚ କରିବି, ତ ଶସ୍ତାରେ ଗୋଟେ ଟଙ୍କିକିଆ ଦେଖି ଟଙ୍କିକିଆ ପଙ୍ଖା କିଣିଲି, ତ ପଙ୍ଖା କିଣିକି ବିଞ୍ଚି ହେଉଛନ୍ତି ଏଭଳିଆ, ତ ବିଞ୍ଚି ହେଉ ସବୁ ତାଳପତ୍ର ଗୁଡ଼ା ଖୋଲିକି ତଳେ ପଡ଼ିଗଲା, ତ ସେତେବେଳକୁ ସେ ପଙ୍ଖା ପାଲା ତଳକୁ ବସ୍ ବାହାରକୁ ତଳକୁ ଯାଇଛି, ତ ଏ ପଙ୍ଖା ପାଲା ଏଡ଼ସ ଏଡ଼ସ, ତ ଭିତରକୁ ଡାକିଲେ, କହିଲେ କେମିତି ପଙ୍ଖା ଦେଇଛ, ଆରେ ମୁଁ ବିଞ୍ଚି ହେଉ ସବୁ ପତ୍ର ଖୋଲିକି ତଳେ ପଡ଼ିଗଲାଣି, ଖୁବ ରାଗ ଦେଖେଇଲେ ତାକୁ। କିନ୍ତୁ ପଙ୍ଖା ବିକିବାକୁ ଯିଏ ଆସିଥିଲା ସେ ଧୀର ସ୍ଥିର, ସେସବୁ ପତ୍ର ଗୁଡ଼ା ଉଠେଇଲା ତଳୁ, ସବୁ ପତ୍ର ଉଠେଇକି ଖୋଲିକି ସାଇଜ୍ କରିଲା, କହିଲା ମହାଶୟ ଆପଣ ଗୋଟିଏ ଟଙ୍କା ଦେଇକି ପଙ୍ଖା କିଣିଛନ୍ତି, ଗୋଟିଏ ଟଙ୍କା ଦେଇକି ପଙ୍ଖା କିଣିଲେ କେମିତି ହାୱା ଖାଇବାକୁ ପଡ଼ିବ ବୁଝିବାକୁ ପଡ଼ିବ, ଆପଣ ଏମିତି ଏମିତି କହିକି ହାୱା ଖାଇଲେ ହେବନି, ତାଳପତ୍ର ସାଇଜ୍ କରି ଧରିଲା ମୁହଁରେ, କହିଲା ଏଇ ଗୋଟିଏ ଟଙ୍କା ଦେଇକି ପଙ୍ଖା କିଣିଲେ ଏ ପଙ୍ଖାର ମୁହଁ ସାମ୍ନାରେ ଧରିବାକୁ ପଡ଼ିବ, ମୁହଁଟା ଏମିତି ଏମିତି କରିବାକୁ ପଡ଼ିବ, ତାହେଲେ ଟିକେ ହାୱା ପାଇବ। ତ ଏହାର ତାତ୍ପର୍ଯ୍ୟ ହେଉଛି ଶସ୍ତା ଗୁରୁ ପାଇଲେ ଏଇ ମୁହଁ ବୁଲେଇକି ହାୱା ଖାଇଲା ଭଳିଆ ଅବସ୍ଥା ହେବ, ଶସ୍ତା ତିନି ହୀନସ୍ତା, ବୁଝିପାରିଲେ? ବୁଝିଲେ? ବର୍ତ୍ତମାନ ତ ଗୁରୁ ଗ୍ରହଣ କରିବା ଫ୍ୟାସନ୍ ହେଇଛି ଲୋକଙ୍କର, ଗୋଟେ ଗୁରୁ ହେବା ଦରକାର, କାନ ଟିକେ ଫୁ ଦେବା ଆମର, ଆରେ କାନ ଫୁ ଦେବା ଗୁରୁ ଶିଷ୍ୟ ସମ୍ପର୍କ ଶେଷ ନୁହଁ, ଗୁରୁ ଗ୍ରହଣ କରିବା ଗୋଟେ ଗୁରୁ ଦାୟିତ୍ୱ। ତ ଯେଉଁ କଥା ମୁଁ କହୁଥିଲି କଳିରାଜଙ୍କର କଥା, ତ କଳିରାଜ କହିଲେ ହଁ ସେ ଅଷ୍ଟପ୍ରହର ହେବ, ଚବିଶ ପ୍ରହର ହେବ, ସେ ହଜାରେ ଦୁଇ ହଜାର ତିନି ହଜାର ସେ ଭଡ଼ା ଦେଇକି ଲୋକଙ୍କୁ ଡକା ହେବ, କିନ୍ତୁ ଭକ୍ତିଦେବୀ କହିଛନ୍ତି ନାରଦ ମୁନିକି ଯେଉଁଠି ନାମ ସଂକୀର୍ତ୍ତନ ଭାଗବତ କଥା ହେବ, ଭାଗବତ କଥାକାର ଏବଂ ନାମ ସଂକୀର୍ତ୍ତନ ଲୋକଙ୍କୁ ଟଙ୍କା ଦେଇକି ଭଡ଼ା ଦେଇକି ଆଣିବେ ତା ଭିତରେ ମୁଁ ନାହିଁରେ ବାବା, ଭକ୍ତିଦେବୀ କହିଛନ୍ତି। ପୁରାଣରେ ବର୍ଣ୍ଣନା କରାଯାଇଛି, ବିଷ୍ଣୁ ପୁରାଣରେ ନାରଦ ମୁନିଙ୍କ ସାକ୍ଷାତ ହେଲା ନା ବୃନ୍ଦାବନରେ ଭକ୍ତିଦେବୀଙ୍କ ସାଙ୍ଗରେ, ଭକ୍ତିଦେବୀ କହିଲେ କହିଲେ ଯେଉଁଠି ଲୋକମାନେ ଭାଗବତ କଥା ଶୁଣିବେ, ଭାଗବତ କଥାକୁ ଟଙ୍କା ଦେଇକି ନେଇ ଆସିବେ, ଆଉ ଯେଉଁଠି ଅଷ୍ଟପ୍ରହର ହେବ ସବୁ ଦଳ, ଏ କୀର୍ତ୍ତନ ଦଳ ସେ କୀର୍ତ୍ତନ ଦଳ, ହଜାର ଟଙ୍କା ପାଞ୍ଚଶହ ଟଙ୍କା, କିଏ କେତେ ଲମ୍ବା କରି ଗାଇପାରିବ, କିଏ କେତେ ବଙ୍ଗଳା କଥା, ମୁଁ ଓଡ଼ିଶା ବିଷୟରେ ଜାଣିନି, ବଙ୍ଗଳାରେ ମାନେ କ'ଣ କିଏ କେତେ କାନ୍ଦି ପାରିବ, ତାହା ଦାମ ବେଶୀ, କମ୍ କାନ୍ଦି ପାରିଲେ ପାଞ୍ଚଶହ ଟଙ୍କା, ବେଶୀ କାନ୍ଦିଲେ ଦୁଇ ହଜାର ଟଙ୍କା, କେତେ ଲମ୍ବା ଏଇଥିରେ ସବୁ, ସେଥିରେ ଭକ୍ତିଦେବୀ ରହିବେନି, ଭକ୍ତିଦେବୀ ରହିବେନି। ତ ସେ ଏ ନାମର ଆଉ ଗୋଟେ ଦିଗ ଆମେ ଦେଖୁଛେ, କଳିଯୁଗରେ ନାମ କରିଲେ ବି କଳିଯୁଗରେ ନାମ, ନାମ ହେଲେ କେଉଁ ନାମ, ସେଇ ନାମ କିଭଳିଆ କରିବାକୁ ପଡ଼ିବ, ଏସବୁ ବିଷୟରେ ଆମକୁ ନଜର ରଖିବାକୁ ପଡ଼ିବ। ଆଇ ସୁଡ୍ ଫିନିଶ୍ ୟୁ ବିକଜ୍ ଅଲରେଡ଼ି ଲେଟ୍, ନା ୱି ହାଭ୍ ସମ୍ ମୋର୍ କଲଚରାଲ୍ ପ୍ରୋଗ୍ରାମ୍। ତ ଯାଇ ହେଉ, ମୁଁ ଯାହା କହିଲି ଟିକେ ପୁନରାବୃତ୍ତି କରେ, ସେଇଟାକୁ ରିଭାଇଜ୍ କରେ, ମୁଁ ବେଶୀ କହିବାକୁ ଚାହେଁନି, ମୁଁ କମ୍ କହେ ଯେଉଁଟାକି ଆପଣଙ୍କ ଜୀର୍ଣ୍ଣ ହେବ, ତ ବେଶୀ କହିବେ ମୁଁ ଜୀର୍ଣ୍ଣ ହେବନି। ତ କମ୍ ହେଉଛି ଆଜି ଯାହା ଆଲୋଚନା କରିଲି ତାର ସାର କଥା ହେଉଛି ଯେ ଭଗବାନଙ୍କ ସମ୍ପର୍କରେ ଆମ ଭିତରେ ବିଭ୍ରାନ୍ତକୁ ଦୂରୀଭୂତ କରିବା। ସେଇ ବିଭ୍ରାନ୍ତର ପ୍ରଥମ ବିଭ୍ରାନ୍ତ ହେଉଛି কলিযুগের ভগবান সশরীরে অবতীর্ণ হবে না। কলিযুগের ভগবান আসবে নাম রূপে, নাম ব্রহ্ম। আও যদি কলিযুগের ভগবান থাকে আসতে, সে দারু ব্রহ্ম রূপে আসবে, দারু ব্রহ্ম নাম ব্রহ্ম। সত্যযুগের ভগবান আসলে আমার আদি শঙ্করাচার্য ভারতের চারি জায়গায় চারিদিকে চারি পীঠস্থান স্থাপন করেছেন, প্রতিটা হিন্দু মানুষের আরাধ্য চতুর চারিধাম। সত্যযুগের কি বদ্রীনাথ, দ্বাপর যুগের দ্বারকানাথ পশ্চিমরে, তৃতীয় যুগের রামনাথ রামচন্দ্র আসলে, কলিযুগের ভগবান তো জগন্নাথ বাস। সেই জগন্নাথ যদি কৃষ্ণ রাম বামন না ত্রিবিক্রম, আমি শাস্ত্রে তো দেখি না জগন্নাথ এই বাবা সে বাবা সে ঠাকুর নাঁরে আত্মপ্রকাশ করছেন, তাঁর রাম রূপের বেশ হচ্ছে না, কেশব ধ্রুত বামন রূপ, কেশব ধ্রুত হলধর রূপ, কেশব ধ্রুত ড্যাশ রূপ, আমি কেবে দেখি না শুনি নি তাই না, হ্যাঁ কি না। কেশব কোভাবে আত্মপ্রকাশ করছেন শাস্ত্রে কুহযাইছে, বুদ্ধ রূপে আসবে, কল্কি রূপে আসবে, শাস্ত্রে কুহযাইছে ভগবান কিভাবে আসবে, কিন্তু আমি শাস্ত্রে কোটি দেখুছে। এই ভগবান সম্পর্কে বিভ্রান্তি দূরীভূত করতে, হরিনাম শ্রেষ্ঠ, হরিনামর মধ্যে কোনটা শ্রেষ্ঠ, এই জগতের হরিনাম শ্রেষ্ঠ, হরিনাম হচ্ছে ভগবান, হরিনামর মধ্যে কি শ্রেষ্ঠ আপনার কাজ, হরিনাম মধ্যে কোটা শ্রেষ্ঠ, নাম মধ্যে কোটা শ্রেষ্ঠ, নাম মধ্যে কোন নাম শ্রেষ্ঠ, আরে তো হরে কৃষ্ণ মহামন্ত্র কম পাই শ্রেষ্ঠ, হরে কৃষ্ণ মহামন্ত্র হলে কম মিলব যেটা কি অন্য কোণী নামের মন্ত্রে মিলব না, জনে যদি মনে রাখি থাকে বুঝিপারি না, মু কহিলি না রাম নাম নারায়ণ নাম সব কলে কম কম মিলব, কিন্তু গোটিয়ে বস্তু মিলবা লাভ করা কি হরে কৃষ্ণ মহামন্ত্র অপেক্ষা রয়েছে, কোন সেটা না না তাপরে জানিছ, তো অন্য যেকোনো নাম করলে কম মিলব, যেকোনো নাম করলে কৃষ্ণ প্রেম মিলব, যেকোনো নাম করলে কম মিলব, মাতাজী মানে ভগবান নাম করলে কম হব, মাতাজী মানে ভগবান নাম করলে কম হব, প্রভু মানে পাপরু উদ্ধার পাইবে, ভগবান নাগরে পাপরু উদ্ধার পাইবে, আউ ভগবান নাগরে কোন হবো কোন হবো, মুক্তি পাইবে, আউ ভগবান নাম করলে কোন হবো, ভগবান দর্শন পাইবে, বৈকুণ্ঠ যাবে, কিন্তু কৃষ্ণ প্রেম প্রাপ্ত হওয়া পাই কি একমাত্র হরে কৃষ্ণ মহামন্ত্রর অপেক্ষা রয়েছে, বুঝিপারলে, নিরপরাধ ভাবে হরে কৃষ্ণ নাম করলে কৃষ্ণ প্রেম প্রাপ্তি হবে, তার মধ্যে সব শক্তি রয়েছে, কৃষ্ণ ভিতরে যেত শক্তি তাকে নাম ভিতরে সত্য শক্তি রয়েছে, রামচন্দ্রের ভিতরে তো শক্তি রাম নাম ভিতরে সত্য শক্তি রয়েছে, আপনার মানে বিশ্বাস করতে কথা বিশ্বাস করছেন, হ্যাঁ কি না, রামঙ্ক ভিতরে যে শক্তি রয়েছে তার নাম ভিতরে সেতে শক্তি রয়েছে, তার মধ্যে আরো বেশি শক্তি আছে, রামঙ্ক ভিতরে যে শক্তি রয়েছে তাঁর নাম ভিতরে আহ বেশি শক্তি রয়েছে। এই সময় কথাকার মানে কুহতি রামচন্দ্র সেতু বন্ধন হচ্ছিল না, সব হনুমান মানে মাঙ্কড় মানে কম করলে বড় বড় পথর রাম নাম লেখিকি পকাউলে সে পথর সব ভাসুলা, তো রামচন্দ্র দিনে চিন্তা কলে আরে মো না ভিতরে এত শক্তি আছে যে মো না লেখিকি পকাইলে যদি পথর বুড়ি যাচ্ছি তাহলে মু যদি একটা পথর পকাইবি তাহলে দেখা কম হচ্ছে, তো দিনে মঝি রাত্রে রামচন্দ্র তম্বু ভিতরে রুলে, তো রামচন্দ্র উঠিলে দেখি দেখি, তো রামচন্দ্র উঠিকি সে সাগর সমুদ্রটি যাচ্ছেন, তো হনুমান দেখিলে প্রভু এত রাত্রে উঠিকি সাগর আড়ে কড়ে যাচ্ছেন, তো রামচন্দ্র কিছু ন কে দূরে রহিকি দেখিবে কোণ প্রভু করছেন, রাম হনুমান দেখুছেন
ତ ରାମଚନ୍ଦ୍ର ତ ପରୀକ୍ଷା କରିବେ ମୋ ନା ଭିତରେ ଏତେ ଶକ୍ତି ରହିଛି, ତାହେଲେ ମୁଁ ଯେତେ ମୁଁ ସାକ୍ଷାତ ତାହେଲେ ମୋ ଭିତରେ କେତେ ଶକ୍ତି ନଥିବ। ତ ରାମଚନ୍ଦ୍ର କ'ଣ କଲେ, ଗୋଟେ ବଡ଼ ପଥର ଉଠେଇକି ସେ ସମୁଦ୍ର ଭିତରେ ପକେଇଲେ, ସାଙ୍ଗେ ସାଙ୍ଗେ ସମୁଦ୍ର ପଥରଟା କ'ଣ ହେଲା, ସମୁଦ୍ର ଭିତରେ ଡୁବିଗଲା। ତ ହନୁମାନ ପଛରେ ହାତ ତଳେ ଦେଉଛନ୍ତି, ପ୍ରଭୁ ଆପଣ ଭାବୁଛନ୍ତି ଆପଣଙ୍କ ନାମରେ ଆପଣ ଶକ୍ତି ବେଶୀ, ଦେଖନ୍ତୁ ଆପଣଙ୍କଠୁ ଆପଣଙ୍କ ନାଁରେ ବେଶୀ ଶକ୍ତି ବେଶୀ। ଆପଣ ନିଜେ ସ୍ୱୟଂ ପଥର ଉଠେଇକି ପକେଇଲେ ସେ ପଥର ବୁଡ଼ିଗଲା, କିନ୍ତୁ ଆପଣଙ୍କ ନାଁ ରାମ ନାମ ଲେଖିକି ପଥର ପକେଇ ସେ ପଥର ଭାସୁଛି। ତ ଏଇଥିରେ ଭଗବାନ ଜଣାଉଛନ୍ତି ଆମକୁ ଯେ ମୋ ନାଁ ଭିତରେ ମୋଠୁ ବେଶୀ ଶକ୍ତି ରହିଛି। ତ କଳିହତ ବଦ୍ଧ ଜୀବମାନଙ୍କ ପାଇଁ କି ଏକମାତ୍ର ଆଶ୍ରୟ ହେଉଛି ହରିନାମ। ସେଥିପାଇଁ କି ଭାଗବତରେ ଆଦ୍ୟେଚ ମଧ୍ୟେଚ ଅନ୍ତେଚ ହରି ସର୍ବତ୍ର ଗୀୟତେ, ସବୁଠାରେ ହରିନାମ ଭଗବାନ ନାମ ସଂକୀର୍ତ୍ତନ। ତ ସେଇଟା ହେଉଛି ଆମର ଏଇ ଆନ୍ତର୍ଜାତୀୟ କୃଷ୍ଣ ଭାବନାମୃତ ସଂଘ ସାରା ବିଶ୍ୱରେ ଏଇ ନାମ ପ୍ରଚାର କରୁଛନ୍ତି। ହରେ କୃଷ୍ଣ ମହାମନ୍ତ୍ର, କୃଷ୍ଣ ରାମ ନାରାୟଣ ଜଗନ୍ନାଥଙ୍କ ଉପାସନା, ତ ସେଇଟା ଆମର ଗାଁ ଗାଁରେ ଆମର ପ୍ରଚାର କରାଯାଉଛି। ଆଜିଠୁ 200-300 ବର୍ଷ ପୂର୍ବରେ ଗାଁ ଗାଁରେ ଭାଗବତ ଟୁଙ୍ଗି ଥିଲା, ଲୋକମାନେ ଦୈନିକ କାର୍ଯ୍ୟକ୍ରମ ଶେଷ କରିକି ଭଗବାନଙ୍କ ନାମ ସଂକୀର୍ତ୍ତନ କରୁଥିଲେ, ଖୋଲ କରତଳ ମୃଦଙ୍ଗ ବାଜୁଥିଲା। ଆଜିକାଲି ସବୁ ଭାଗବତ ଟୁଙ୍ଗି ବନ୍ଦ ହୋଇକି କ୍ଲବ ଘର ହୋଇଗଲା, ସବୁ ପାଠାଗାର ହୋଇଗଲା। ଲୋକମାନେ ଆସ୍ତେ ଆସ୍ତେ ଭଗବାନଙ୍କଠାରୁ ଦୂରେଇ ଯାଉଛନ୍ତି, କିଛି କରିବାର ନାହିଁ। ତ କଳିଯୁଗ ତ କଳିଯୁଗଟା ହେବ, ଶାସ୍ତ୍ରରେ କୁହାଯାଇଛି କଳିଯୁଗର 5000 ବର୍ଷ ଅତିକ୍ରମ ହେଲେ ଗ୍ରାମ ଦେବତା ପୂଜା ବନ୍ଦ ହୋଇଯିବ। ପ୍ରତି ଗାଁ ଗାଁରେ ଶିବ କାଳୀ ଦୁର୍ଗା ଯେଉଁ ମନ୍ଦିର ଥିଲା, ଆସ୍ତେ ଆସ୍ତେ ସେ ମନ୍ଦିର ଠାକୁର ପାଣି ପାଇବେନି, ତା ଶାସ୍ତ୍ର ବର୍ଣ୍ଣନା କରାହେଇଛି। ଆଉ କଳିଯୁଗ 10000 ବର୍ଷ ହେଲେ ସେ ନଦୀ ଶୁଖିଯିବ, ଗଙ୍ଗା ଯମୁନା ଗୋଦାବରୀ ସବୁ ଶୁଖିଯିବ, କାରଣ ଏସବୁ ନଦୀ ତ ଭଗବତ ଧର୍ମରୁ ଆସିଛନ୍ତି ନା, କଳିଯୁଗରେ ସେମାନେ ରହିବେ ସବୁ ପଳେଇବେ। ଆରେ କଳିଯୁଗ 10000 ବର୍ଷ କ'ଣ, ଏବେ ତ ଯମୁନା ନଦୀ ଶୁଖିଗଲାଣି, ଯମୁନାର ପାଣି ନାହିଁ, ସବୁ ଡ୍ରେନ୍ ବଡ଼ ବଡ଼ ସହରର ଡ୍ରେନ୍ ପାଣି ସବୁ ନଦୀରେ ଯାଉଛି, ଗଙ୍ଗା ଯମୁନା ନଦୀ ବଡ଼ ବଡ଼ ସହରର ଡ୍ରେନ୍ରେ ପାଣି ଯାଉଛି। ଏସବୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଏଟାକୁ ଅବିଶ୍ୱାସ କରିବାର କିଛି ନାହିଁ। ସେଥିପାଇଁ କି ସମସ୍ତେ ବିଶ୍ୱାସ କରିକି ଗୃହେ ଥାକ ବନେ ଥାକ ସଦା ହରି ବୋଲେ ଡାକ, ଏ ହେଉଛି ଆମମାନଙ୍କର ପ୍ରାର୍ଥନା। ମହାପ୍ରଭୁ କହିଛନ୍ତି, ଶୁନ ଶୁନ ନିତ୍ୟାନନ୍ଦ ଶୁନ ହରିଦାସ ସର୍ବତ୍ର ଆମର ଆଜ୍ଞା କର ପ୍ରକାଶ, ପ୍ରତି ଘରେ ଘରେ ଗିଆ କର ଏଇ ଭିକ୍ଷା, ପ୍ରତି ଘରେ ଘରେ ଯାଇକି ଏଇ ଭିକ୍ଷା କର। କ'ଣ ଭିକ୍ଷା କର ନା, ବୋଲ କୃଷ୍ଣ ଭଜ କୃଷ୍ଣ କର କୃଷ୍ଣ ଶିକ୍ଷା, କୃଷ୍ଣଙ୍କର ନାମ କର, କୃଷ୍ଣଙ୍କ ଶିକ୍ଷା ଗ୍ରହଣ କର, କୃଷ୍ଣଙ୍କୁ ଆରାଧନା କର। ତ ଏଇ ହେଉଛି ଆମର ଆନ୍ତର୍ଜାତିକ କୃଷ୍ଣ ଭାବନାମୃତ ସଂଘର ଲକ୍ଷ୍ୟ। ଯେଉଁମାନେ ଆପଣମାନେ ମନେ କରୁଛନ୍ତି ଯାହା ଆଜି ଆଲୋଚନା ହେଉଛି ଏଇଟା ଶାସ୍ତ୍ର ଭିତ୍ତିକ ଆଲୋଚନା, ତ ମଣିଷ ଠକେଇବା ହରି କଥା ନୁହଁ, ତାହେଲେ ଆପଣମାନେ ଆମର ଇସ୍କନ ମନ୍ଦିର ରେମୁଣାରେ ଇସ୍କନ ସେଣ୍ଟର ଖୋଲା ହୋଇଛି, ସେଠି ତା ସାଙ୍ଗେ ଯୁକ୍ତ ହେବେ, ଶ୍ରୀଲ ପ୍ରଭୁପଦ ଗ୍ରନ୍ଥ ଅଧ୍ୟୟନ କରିବେ, ଏଇ ଆଧ୍ୟାତ୍ମିକ ଚେତନାର ବିକାଶ ପାଇଁକି ଏଇ ତତ୍ତ୍ୱଜ୍ଞାନ ପାଇଁ ଆଉ ବହୁ ସନ୍ଦେଶ ଆପଣମାନେ ଲାଭ କରିପାରିବେ। ତ ଆଜିର ଶୁଭ ସନ୍ଧ୍ୟାରେ ଆୟୋଜିତ ଧର୍ମସଭାରେ ଆପଣମାନେ ଯାଇ ଉପସ୍ଥିତ ରହି ଆପଣ ବହୁମୂଲ୍ୟ ସମୟ ଦେଇଛନ୍ତି, ନିରବତା ରକ୍ଷା କରି ଶ୍ରବଣ କରୁଛନ୍ତି, ସେଥିପାଇଁ ଆନ୍ତର୍ଜାତିକ କୃଷ୍ଣ ଭାବନାମୃତ ସଂଘ ପକ୍ଷରୁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଓ ଆନ୍ତର୍ଜାତିକ କୃତଜ୍ଞତା ଜଣାଇ ମୁଁ ମୋର ବକ୍ତବ୍ୟ ଏଠାରେ ସମାପ୍ତ କରୁଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ପ୍ରତିପୁରୁଷୋତ୍ତମ ସ୍ୱାମୀ ମହାରାଜ କି।